ओम नमो भगवते वासुदेवाय, ओम नमो भगवते वासुदेवाय। श्रीमद्भागवतम दशम स्कंद 64 अध्याय श्लोक 13। पयस्विनी तरुणी शीलरूपा, पयस्विनी तरुणी शीलरूपा, गुणोपपन्नः कपिला हिमश्रृंगी, गुणोपपन्ना कपिला हिमश्रृंगी, नायार्जिता रूप्य रौप्य खुरा सवत्सा, नायार्जिता रौप्य खुरा सवत्सा, दुकूलमाला भरणा ददावहम्, दुकूलमाला भरणा ददावहम्। पयस्विनी तरुणी शीलरूपा, गुणोपपन्ना कपिला हेमशृंगा श्रृंगी, न्यायार्जिता रौप्य खुरः सवत्सा, दुकूलमाला भरणा ददावहम्। पयस्विनी तरुणी शीलरूपा, गुणोपपन्ना कपिला हेमशृंगी, नायार्जिता रौप्य खुरा सवत्सा, दुकूलमाला भरणा ददावहम्। पयस्विनी तरुणी शीलरूपा, गुणोपपन्ना कपिला हेमशृंगी, नायार्जिता रौप्य खुरा सवत्सा, नुकुलमाला भराणा ददावहम्। तरुणी शीलरूपा, गुणोपपन्ना कपिला हेमशृंगी, नायार्जिता रौप्य खुरा सवत्सा, दुकूलमाला भरणा समाहोऽहम्। पयस्विनी तरुणी शीलरूपा, गुणोपपन्ना कपिला हेमशृंगी, नायार्जिता रौप्य खुरा सवत्सा, दुकूलमाला भरणा ददावहम्। पयस्विनी तरुणी शीलरूपा, गुणोपपन्ना कपिला हेमशृंगी, नायार्जिता रौप्य खुरा सवत्सा, दुकूलमाला भरणा ददावहम्। श्लोकरण तरुण कपिल दुग्धवती गाभी जो मैंने सत्स्वभाव स्वरूपा और सद्गुणावली युक्ता एवं जो मैंने सिंह विशिष्टा यही प्रकार सुवर्ण गाभी गुड़ को न्यायपूर्ण उपाय अर्जित अर्थ ସେମାନଙ୍କର ଶୃଙ୍ଗକୁ ସୁବର୍ଣ୍ଣ ଖୁରାକୁ ରୌପ୍ୟ ଆଚ୍ଛାଦନ କରି ସୁନ୍ଦର ଅଳଙ୍କାର ବସ୍ତ୍ର ମାଲ୍ୟରେ ଶୋଭିତ କରି ଦାନ କରିଥିଲି। ଆଉ କୃଷ୍ଣ ଅବସ୍ଥ ଭକ୍ତ ସଦାନନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ତେଣୁ ଇଏ ଯେଉଁ ଦ୍ୱାରକା ଲୀଳା ଗତକାଲି ଆମେ ଆଲୋଚନା କରିଥିଲେ, କିଭଳି ଭାବରେ ଯାବତ୍ୟ ଶିକତା ଭୂମି ଯାବତ୍ୟ ଦେବୀ ତାରକ ଯାବତ୍ୟ ବର୍ଷ ଧାରାଶ୍ଚ ତାବତେ ଅଦଦମ ଶ୍ମଗାହା। ଏସବୁଟି ଆମେ ଗତକାଲି ଆଲୋଚନା କରିଥିଲେ, ଯେତିକି ଭୂମି କଣା ରହିଛି, ଯେତିକି ଅଗ୍ନି କଣା ରହିଛି, ଯେତିକି ଜଳ କଣା ରହିଛି, ସେହି ପରିମାଣର ଗାଭି ସେ ପ୍ରଦାନ କରିଥିଲେ। ଏହି ଶ୍ଳୋକଟି ଆମେ ଗତକାଲି ଆଲୋଚନା କରୁଥିଲେ। ତେଣୁ ଯେ ଏ ଶ୍ଳୋକରେ କହୁଛନ୍ତି ଯେ ଖାଲି ଜଣେ ଯଦି ଭଗବାନ କହିବେ ବା ଚିନ୍ତା କରିବେ, ଏ ବୋଧେ ଭଲ ଗାଭି ନଥିବ, ବୋଧେ ଯାଇଥାଇ ଗାଭି ଦେଉଛନ୍ତି, ନା ନା ନା, ବହୁତ ଗୁଣବତୀ ଗାଭି ମୁଁ ସବୁ ଦେଇଥିଲି। ତେଣୁ ଏ ଶ୍ଳୋକରେ ସେଇଟା କୁହାଯାଏ, ପୟସ୍ୱିନୀ ତରୁଣୀ ଶୀଳ ରୂପା। ପୟସ୍ୱିନୀ କହିଲେ ଦୁଗ୍ଧ ଦେଉଥିବା ଗାଭି, ଦୁଗ୍ଧ ଦେଉଥିବା ଗାଭି। ତରୁଣୀ କହିଲେ ଅଳ୍ପ ବୟସ୍କା। ଶୀଳ ରୂପା, ଶୀଳ ରୂପା କହିଲେ ସେ ଭଲ, ତାର ଗୁଣ ସବୁ ରହିଛି, ଶୀଳ ରୂପ ଗୁଣ ପପନ୍ନା, ଆହୁରି ମଧ୍ୟ ଅନେକ ଗୁଣ ସବୁ ରହିଛି। କପିଳା, କପିଳା ଗାଭି ଗୋଟେ ରହିଛି, କପିଳା ଗାଭି ତାର ରଙ୍ଗ ହେଉଛି ବାଦାମୀ, ବାଦାମୀ ରଙ୍ଗ। ଏଇଟାକୁ ଗୋଟେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, କପିଳା ଗାଭି କହିଲେ କ'ଣ ତାର ସବୁ ଲକ୍ଷଣ ସବୁ ରହିଛି କପିଳା ଗାଭି। ଏବଂ ହେମ ଶୃଙ୍ଗୀ, ତାର ଶୃଙ୍ଗ ଯେଉଁ ରହିଛି, ଶୃଙ୍ଗରେ ସୁବର୍ଣ୍ଣର ଆଚ୍ଛାଦନ କରାଯାଇଛି, ସୁବର୍ଣ୍ଣରେ ସୁବର୍ଣ୍ଣ ଶୃଙ୍ଗ ଭଳିଆ ଲାଗିବ, ଦେଖାଯିବ ସୁବର୍ଣ୍ଣ ଶୃଙ୍ଗୀ ଭଳି ରହିଛନ୍ତି। ଏବଂ ନାୟାର୍ଜିତା, ଯଦି ବହୁତ କିଛି ଗୋଟେ ଅନ୍ୟାୟ ଭାବରେ ଧନ ଅର୍ଜନ କରିକି ସବୁ କରିଛନ୍ତି, ନା ନ୍ୟାୟ ଭାବରେ ଧନ ଅର୍ଜନ କରିକି ସେସବୁ ଗାଭି ସବୁ କିଣିକିରି ସବୁ ଦେଇଛନ୍ତି ନ୍ୟାୟାର୍ଜିତା। ରୌପ୍ୟ ଖୁରା, ଖୁରାରେ ରୂପାର ଆଚ୍ଛାଦନ କରାଯାଇଛି, ଯେ କହିବ ଗୋଡ଼ ରୂପାର ଗୋଡ଼ ନା କ'ଣ, ଖୁରାରେ ରୂପ ଆଚ୍ଛାଦନ କରାଯାଏ ରୂପାରେ। ଏବଂ ସବତ୍ସା, ଯେ ତାଙ୍କର କିଛି ପିଲା ଛୁଆ ନାହିଁ ବୋଧେ ସେଇଟା ଦେଇଦେ, ନା ତାର ବତ୍ସା ସବୁ ରହିଛି, ସବତ୍ସା ବତ୍ସା ସହିତ ଦେଇଛନ୍ତି। ଏବଂ ଖାଲି ସେତିକି ଦେଇଛନ୍ତି, ତା ଦୁକୁଳ, ଦୁକୁଳ କହିଲେ ତାଙ୍କ ବସ୍ତ୍ର ସବୁ ପଟ ବସ୍ତ୍ରରେ ଆଚ୍ଛାଦନ କରିକି ଦେଇଛନ୍ତି। ଏବଂ ମାଳା, ମାଳା କହିଲେ ଫୁଲମାଳା ନୁହଁ, ରତ୍ନର ମାଳା, ଭରଣ ଆଭରଣ ସବୁ ଦେଇଛନ୍ତି। ଦଦାହମ, ମୁଁ ଏସବୁ ଏଭଳି ଗାଭିକି ପ୍ରଦାନ କରିଥିଲି। ତେଣୁ ଏତେ ସଂଖ୍ୟକ ଗାଭି ଯେ ଦେଇଥିଲେ ତା ନୁହଁ, ସବୁ ଭଲ ଗୁଣବତୀ ଗାଭିଙ୍କୁ ସବୁ ଦେଇଥିଲେ। ତେଣୁ ଏଠି କୁହାଯାଉଛି ଇଏ କ'ଣ, ତେରଟା ଗୁଣ ରହିଛି, ଆମେ କହୁଥିଲୁ ସବୁବେଳେ ତେରଟି ଗୁଣ ସବୁ ରହିଛି, ଆମେ ଦେଖିବା କ'ଣ କ'ଣ ସବୁ ଗୁଣ ରହିଛି। ଏବଂ ଦ୍ରବ୍ୟସ୍ୟାନ୍ୟନ୍ତ୍ୟ ମୁକ୍ତା, ଏଇଭଳିଆ ପୂର୍ବରୁ ଆମେ ଯେଉଁ କହିଥିଲେ ଯେତିକି ପରିମାଣ ଭୂମି ରହିଛି, ଭୂମିକଣା ରହିଛି, ଏସବୁ ଯେଉଁ ଅନେକ ପରିମାଣ ଅନନ୍ତ ପରିମାଣ ରହିଛି, ଏଇଟାକୁ କହିକିରି ବର୍ତ୍ତମାନ ତା'ର ଗୁଣ କହୁଛନ୍ତି, ସଦ୍ଗୁଣ ମାହ, ଏସବୁ ଗୁଣ ସବୁ ରହିଛି ଗାଭୀର। କ'ଣ ହେଲା ନା, ପ୍ରଥମେ ହେଉଛି ପୟସ୍ୱିନୀ, ଦୁଗ୍ଧ ପ୍ରଚୁର ପରିମାଣ ଦୁଗ୍ଧ ଦେଉଥିଲେ, ପ୍ରଚୁର ପରିମାଣ ଦୁଗ୍ଧ ଦେଉଥିଲେ। ଏପରି ଏହି ପ୍ରସଙ୍ଗରେ ଗୋଟେ କଥା ଅଛି, ଆମର ଯୁଧିଷ୍ଠିର ମହାରାଜଙ୍କ କଥା, ଯୁଧିଷ୍ଠିର ମହାରାଜଙ୍କ ସମୟରେ ଗାଭୀମାନେ ସୁରକ୍ଷିତ ଥିଲେ। ଆମର ଭଗବାନଙ୍କର ନିର୍ଦ୍ଦେଶ ହେଉଛି ରାଜାମାନଙ୍କ ପ୍ରତି ବା ଶାସକମାନଙ୍କ ପ୍ରତି, ତୁମେ ଗାଭୀଙ୍କୁ ସୁରକ୍ଷା ପ୍ରଦାନ କରିବ। ଭଗବତ ଗୀତା 18 ଅଧ୍ୟାୟରେ ଭଗବାନ ସେଇଟା କହୁଛନ୍ତି, କୃଷି ଗୋରକ୍ଷା ବାଣିଜ୍ୟମ, ଏ ବୈଶ୍ୟର କର୍ମ ହେଉଛି ଏଇଟା, କୃଷି କରିବେ, ଗୋରକ୍ଷା ପ୍ରଦାନ କରିବେ, ବାଣିଜ୍ୟ କରିବେ। ତେଣୁ ଯଦିଓ 30 ଲକ୍ଷ ଗାଭି 30 ଲକ୍ଷ ପଶୁ ଅଛନ୍ତି, କିନ୍ତୁ ଭଗବାନ କହୁଛନ୍ତି ଗୋରକ୍ଷା, ଗାଭିକୁ ସୁରକ୍ଷା ପ୍ରଦାନ କରିବା ପାଇଁ, ଏଇଟା ଯେ ଶାସନ ଦାୟିତ୍ୱ ରହିବେ, ତାଙ୍କର କର୍ତ୍ତବ୍ୟ ହେଉଛି ଏଇଟା। ତେଣୁ ଯୁଧିଷ୍ଠିର ମହାରାଜଙ୍କର ଜୀବନ ଆମେ ଦେଖିଲେ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯୁଧିଷ୍ଠିର ମହାରାଜ ସେହିଭଳି ଭାବରେ ଶାସନ କରୁଥିଲେ, ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ, ଗାଭୀମାନେ ବହୁତ ଆନନ୍ଦରେ ଥିଲେ। ସେଇଟା କହୁଛନ୍ତି ଭାଗବତ ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, କହୁଛନ୍ତି କାମଙ୍ଗ ବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖାମୟୀ ଶିଚିସୂକ୍ଷ୍ମ ପ୍ରଧାନ ଗାଭ ପୟ ଶୋଧି ଶୋତିର୍ମୁଧା। ଯୁଧିଷ୍ଠିର ମହାରାଜଙ୍କର ରାଜ୍ୟ କହିଲେ ଭଗବାନ କୃଷ୍ଣଙ୍କର ରାଜ୍ୟ, ଯେମିତି ରାମ ରାଜ୍ୟ ବିଷୟରେ ଆମେ ଶୁଣୁଛେ ସେହିଭଳି ଭାବରେ କୃଷ୍ଣଙ୍କର ରାଜ୍ୟ। ତେଣୁ ଇଏ ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟରେ ଲୋକମାନେ କେମିତି ସମୃଦ୍ଧିଶାଳୀ ଥିଲେ। କାମଂ ବର୍ଷ ପର୍ଜନ୍ୟ, ଯେଉଁ ବର୍ଷା ହେଉଛି, ବର୍ଷାରେ କେବଳ ଯେ ଜଳ ଆସୁଛି ତା ନୁହଁ, ସମସ୍ତଙ୍କର କାମନା ସେ ଜଳ ମାଧ୍ୟମରେ ପୂର୍ଣ୍ଣ ହେଉଛି। କାମଂ ବର୍ଷ ପର୍ଜନ୍ୟ ଏବଂ ସର୍ବକାମ ଦୁଃଖା ମହି, ମହି ବା ପୃଥିବୀକୁ ମହି ବୋଲି କୁହାଯାଉଛି, କାହିଁକି ନା ପୃଥିବୀ ପୃଷ୍ଠରେ ଯେତେ ଲୋକ ଅଛନ୍ତି, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଗୋଟିଏ ଗୋଟିଏ ଜୀବର ଭେରାଇଟି ଯେଉଁ ରହିଛନ୍ତି, କୋଟି କୋଟି ପ୍ରକାର କୋଟି କୋଟି ସଂଖ୍ୟାରେ ଅଛନ୍ତି, ଏତିକି ଜୀବ ରହିଛନ୍ତି ପୃଥିବୀ ପୃଷ୍ଠରେ, ସମସ୍ତଙ୍କର କାମନା ସେ ପୂରଣ କରୁଛନ୍ତି। ସର୍ବକାମ ଦୁଃଖା ମହି ଶିଚିସୂକ୍ଷ୍ମ ପ୍ରଧାନ ଗାଭ ଏବଂ ସବୁ ଗାଭୀମାନେ ଏଭଳି ଆନନ୍ଦରେ ଥିଲେ, ତାଙ୍କର ଯେଉଁ ପହ୍ନାରୁ ସ୍ୱତଃ କ୍ଷୀର ଉତ୍ପନ୍ନ ହେଉଥିଲା। ପୟସ୍ୱନୀ କ'ଣ, ଟିକେ ଧୀରେ ଧୀରେ କଥା ହୁଅନ୍ତୁ, ଧୀରେ କଥା ହୁଅନ୍ତୁ। ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ, ଟିକେ ଧୀର କଥା ହୁଅନ୍ତୁ, ଆମେ ଭାଗବତ ଚାଲିଛି। ତେଣୁ ଆମର ଯେଉଁ ରହୁଛି ଯେ ଯୁଧିଷ୍ଠିର ମହାରାଜଙ୍କର ସମୟରେ ଏଭଳି ଭାବରେ ଲୋକମାନେ ରହୁଥିଲେ, ଆନନ୍ଦରେ ରହୁଥିଲେ ଏବଂ ଗାଭୀମାନେ ମଧ୍ୟ ସୁରକ୍ଷିତ ହୋଇଥିଲେ। ତେଣୁ ସେମାନେ ଶିଚିସୂକ୍ଷ୍ମ ପ୍ରଧାନ ଗାଭ, ତାଙ୍କ ଯେଉଁ ଜମି ସବୁ ଥିଲା, ସେ ଯେଉଁ ମାଟି ସବୁ ଥିଲା ସେସବୁ ଓଦା ହୋଇଯାଉଥିଲା। ପୟସ୍ୱଦୀ ସ୍ୱତିର୍ ମୁଦା, ଗାଭୀମାନେ ଏଭଳି ମୁଦା, ଗାଭୀମାନେ ଆନନ୍ଦରେ ଥିଲେ, ଗାଭୀମାନେ ଆନନ୍ଦରେ ଥିଲେ, ତେଣୁ ସେମାନେ ଅଜସ୍ର ପରିମାଣରେ ଦେଉଥିଲେ, କ୍ଷୀର ଦେଉଥିଲେ, ତାଙ୍କ ପହ୍ନାରୁ କ୍ଷୀର ସ୍ୱତଃଜାତ ହେଉଥିଲା ଏବଂ କ୍ଷୀର ଜାତ ହୋଇକରି ସେ ଭୂମି ସବୁ ଓଦା ହୋଇଯାଉଥିଲା, ଆମର ଜଳର ଆବଶ୍ୟକତା ପଡ଼ୁନଥିଲା। ଏଭଳି ଭାବରେ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟରେ ଥିଲେ, ଏଇଥିରୁ ଆମେ ଜାଣିବା କିଭଳି ଭାବରେ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ ଶାସନ ଥିଲା। ଗାଭୀମାନେ ସୁରକ୍ଷିତ ଥିଲେ, ସେ ଆନନ୍ଦରେ ଥିଲେ, ମୁଦା ଆନନ୍ଦରେ ଥିଲେ। ତେଣୁ ବର୍ତ୍ତମାନର ପରିସ୍ଥିତି ଆମେ ଦେଖନ୍ତୁ, ବର୍ତ୍ତମାନ ଯେଉଁଭଳି ଭାବରେ ହତ୍ୟା କରାଯାଉଛି ଗାଭୀମାନଙ୍କୁ, ସେମାନେ ଆନନ୍ଦରେ ରହିପାରୁନାହାନ୍ତି, ଜାଣୁଛନ୍ତି ଆମକୁ ହତ୍ୟା କରାଯିବ, ଜାଣୁଛନ୍ତି। ତେଣୁ ଇଏ ହେଉଛି, ତେଣୁ ଗାଭୀମାନେ ଆନନ୍ଦରେ ରହିଲେ ସେମାନେ ପ୍ରଚୁର ପରିମାଣରେ କ୍ଷୀର ପ୍ରଦାନ କରିବେ। ତେଣୁ ସେତେବେଳେ ମଧ୍ୟ ସେଭଳି ଭାବରେ ସେ ଯେଉଁ ପୟସ୍ୱନୀ ଇତି ଶୀଳଂ, ଶୀଳ କହିଲେ କ'ଣ ନା, ଶୀଳ କହିଲେ, ଶୀଳ ରୂପ କହିଲେ, ଶୀଳ କହିଲେ ସୁସ୍ୱଭାବ, ଭଲ ସ୍ୱଭାବ ତାଙ୍କର ଥିଲା ଗାଭୀମାନଙ୍କ, ଯେଉଁ ଗାଭୀକୁ ସେ ପ୍ରଦାନ କରୁଥିଲେ ତାଙ୍କର ସବୁ ବହୁତ ଭଲ ଗୁଣ ସ୍ୱଭାବ ଥିଲା। କ'ଣ ସ୍ୱଭାବ ଭଲ ଥିଲା ନା, ସ୍ୱାମୀ ବଶ୍ୟତାଦି, ଯେଉଁ ମାଲିକର ଅଧୀନରେ ସେ ରହୁଥିଲେ, ତାଙ୍କର ବଶ୍ୟତା ସ୍ୱୀକାର କରିଥିଲେ, ସ୍ୱାମୀ ବଶ୍ୟତା ଆଦି, ଏଇଭଳି ଭାବରେ ବହୁତ ଭଲ ଗୁଣ ସବୁ ତାଙ୍କର ଥିଲା ତାଙ୍କର ସେ ଗାଭୀମାନଙ୍କର। ତେଣୁ ରୂପଂ କହିଲେ, ରୂପ ଅର୍ଥ କ'ଣ ନା, ପୁଷ୍ଟି ଆଦି ସୌନ୍ଦର୍ଯ୍ୟମ, ତାଙ୍କର ଯେଉଁ ରହିଛି ବହୁତ ସୁନ୍ଦର ଦେଖିବା ପାଇଁ ସେମାନେ ଥିଲେ ଗାଭୀମାନେ, ପୁଷ୍ଟି ଆଦି ସୌନ୍ଦର୍ଯ୍ୟମ ଏବଂ ଗୁଣପନ୍ନା, ଗୁଣ କ'ଣ ତାଙ୍କର ଭଲ ଥିଲା ନା, ସଦୈବ ବହୁଳ ଉତ୍କୃଷ୍ଟ କ୍ଷୀରତତ୍ୱାଦି ତୈ ରୂପପନ୍ନା ଯୁକ୍ତା। ଗୁଣୋପପନ୍ନା କହିଲେ ଏଭଳି ଭାବରେ ଗୁଣଯୁକ୍ତ ଥିଲେ, କ'ଣ ତାଙ୍କର ଗୁଣ ଥିଲା ନା, ସବୁବେଳେ ବହୁଳ ବହୁ ପରିମାଣରେ କ୍ଷୀର ଦେଉଥିଲେ ଏବଂ ଉତ୍କୃଷ୍ଟ ଦୁଗ୍ଧ ଦେଉଥିଲେ, କ୍ଷୀରତ୍ୱାଦି ଉତ୍କୃଷ୍ଟ କ୍ଷୀର, ଯେଉଁ କ୍ଷୀରରେ ଭଲ ଘିଅ ହେବ, ଲହୁଣୀ ହେବ, ଏସବୁ ହେବ, ଏଭଳି ଭାବରେ ଦେଉଥିଲେ, ବହୁ ବହୁ ପରିମାଣରେ ଦେଉଥିଲେ, ବହୁଳ ଉତ୍କୃଷ୍ଟ କ୍ଷୀର ଦତ୍ତ୍ୱାଦି ତାହି ରୂପପନ୍ନା, ମାନେ ସେଇଭଳି ଭାବରେ ଗୁଣ ତାଙ୍କର ଥିଲା, ଗୁଣପପନ୍ନା। ଏବଂ କପିଳା, କପିଳା କହିଲେ ତାଙ୍କର ବରାହ ପୁରାଣରେ ବର୍ଣ୍ଣନା କରାଯାଇଛି କପିଳ କ'ଣ, କପିଳ ଗାଭି କହିଲେ କ'ଣ ବୁଝାଏ, ଦଶଟି ଗୁଣ ରହିଛି, ଏଟାକୁ ବର୍ଣ୍ଣନା କରିଛନ୍ତି କେଉଁ ଶ୍ଳୋକରୁ ଉଦ୍ଧାର କରିକି, ଏଇଟା କେଉଁଥିରେ ଅଛି, ବରାହ ପୁରାଣରେ ଅଛି। କପିଳା କହିଲେ କ'ଣ ଗାଭି ନା, ପ୍ରଥମେ ହେଉଛି ସୁବର୍ଣ୍ଣ କପିଳା ପୂର୍ବ, ଦ୍ୱିତୀୟା ଗୌର ପିଙ୍ଗଳା, ତୃତୀୟା, ଏହିସବୁ ଗୁଣ ସବୁ ରହିଛି। ପ୍ରଥମେ ହେଲା ତାଙ୍କର ସୁବର୍ଣ୍ଣ ରଙ୍ଗ ପୂର୍ବ, ଦ୍ୱିତୀୟା ହେଉଛି ତାଙ୍କର ଗୌର ପିଙ୍ଗଳା, ଗୌର ପିଙ୍ଗଳା ରଙ୍ଗ ବି ରହିଛନ୍ତି, ତୃତୀୟା ଚୈବ ରକ୍ତାଖି, ତାଙ୍କର ଆଖି ଲାଲ ଆଖି, ଚତୁର୍ଥୀ ଗୁଡ଼ ପିଙ୍ଗଳା, ଏ ବିଭିନ୍ନ ପ୍ରକାର ରଙ୍ଗର ସବୁ ଅଛନ୍ତି ଗାଭି। ପଞ୍ଚମୀ ବହୁବର୍ଣ୍ଣା ସ୍ୟାତ, ଷଷ୍ଠୀ ସ୍ୟାତ ଶ୍ୱେତ ପିଙ୍ଗଳା, ବିଭିନ୍ନ ବର୍ଣ୍ଣର ସବୁ ଅଛନ୍ତି ସେମାନେ। ସପ୍ତମୀ ଶ୍ୱେତ ପିଙ୍ଗଳା ପିଙ୍ଗାକ୍ଷି, ଅଷ୍ଟମୀ କୃଷ୍ଣ ପିଙ୍ଗଳା, ନବମୀ ପାତଳା ଗେୟା, ଦଶମୀ ପୁଚ୍ଛ ପିଙ୍ଗଳା। ଏତା ଦଶ ସମାଖ୍ୟାତା କପିଳା ସ୍ତେ ବର୍ଣ୍ଣା ବରାନନେ ସର୍ବାଶ୍ଚୈତା ମହାଭାଗ ତାରୟନ୍ତି ନ ସଂଶୟ। ମାନେ ଏହାର ଅର୍ଥ ହେଉଛି, ପ୍ରଥମେ ହେଉଛି ଗୋଟେ ପ୍ରକାର ଗାଭି ହେଉଛନ୍ତି ଯାହାଙ୍କୁ ଦେଖିବା ପାଇଁ ଗୋଲ୍ଡେନ୍, ମାନେ ସୁବର୍ଣ୍ଣ ବାଦାମ ରଙ୍ଗର, ଆଉ ଗୋଟେ ହେଉଛନ୍ତି ଫିକା ବାଦାମ ରଙ୍ଗର, ଆଉ ଗୋଟେ ହେଉଛନ୍ତି ତାଙ୍କର ଲାଲ ଆଖି ରହିଥିଲା, ଚତୁର୍ଥ ପ୍ରକାର ଅଛନ୍ତି ତାଙ୍କର କ'ଣ ଡିପ୍ ବ୍ରାଉନ, ଡିପ୍ ବ୍ରାଉନ କହିଲେ ଘନ ବାଦାମୀ ରଙ୍ଗ। ପଞ୍ଚମ ହେଉଛି ମଲ୍ଟି କଲର୍ଡ, ବିଭିନ୍ନ ପ୍ରକାର ତାଙ୍କର ରଙ୍ଗ ଥିଲା ପଞ୍ଚମୀ, ଆଉ ଗୋଟେ ପ୍ରକାର ଇଏ କପିଳା। ଷଷ୍ଠ ହେଉଛି ତାଙ୍କର ହ୍ୱାଇଟ୍ ଆଣ୍ଡ ବ୍ରାଉନ, ମାନେ ଧଳା ଏବଂ ବାଦାମୀ ରଙ୍ଗର। ସେଭେନ୍ଥ ହେଉଛି କ'ଣ, ଲାଇଟ୍ ବ୍ରାଉନ, ଫିକା ବାଦାମୀ ରଙ୍ଗର ତାଙ୍କର ଆଖି ଥିଲା। ଅଷ୍ଟମ ହେଉଛି କ'ଣ ନା, ତାଙ୍କର କଳା ଏବଂ ବାଦାମୀ ରଙ୍ଗର ତାଙ୍କର ରୂପ ଥିଲା ବା ରଙ୍ଗ ଥିଲା। ଆଉ ନବମ ହେଉଛି ପିଙ୍କ ଆଣ୍ଡ ପିଙ୍କ, ମାନେ କ'ଣ ପିଙ୍କ, ପିଙ୍କ ରଙ୍ଗ ହେଉଛି ଯେଉଁ ରହିଛି ସେଇ ରଙ୍ଗ। ଟେନ୍ଥ ହେଉଛି ଯେ ବ୍ରାଉନ ଟେଲ, ତାଙ୍କର ଯେଉଁ ଲାଙ୍ଗୁଡ଼ ଥିଲା ସେଇଟା ବାଦାମୀ ରଙ୍ଗର, ତେଣୁ ଏଇଟାକୁ କୁହାଯାଉଛି ଏ ବାଦାମୀ କପିଳା କହିଲେ ଏଇ ଦଶଟି ଗୁଣ ଯାହାର ଅଛି ସେମାନେ ସବୁ ଏବା ଦଶଟି ଲକ୍ଷଣ ରହିଛି, ତେଣୁ ଏମାନେ ହେଉଛନ୍ତି ବହୁତ ଅସ୍ପିସିୟସ୍ ବା ବହୁତ ପୁଣ୍ୟମାନ ଗାଭି। ଏ ଗାଭିକୁ ଯେଉଁମାନେ ଦେବେ ସେମାନେ ସଂସାର ପାର ହୋଇଯିବେ, ଏଥିରେ କୌଣସି ସନ୍ଦେହ ନାହିଁ, ଏଇଟା କୁହାଯାଇଛି ବରାହ ପୁରାଣରେ। ତେଣୁ ଏ ଯେଉଁ ସବୁ ଯେଉଁ ବିଷୟରେ କୁହାଗଲା ସବୁ, ତାହାର ଗୋଟିଏ ପରେ ଗୋଟିଏ ତାଙ୍କର ଅଧିକା ଏଇଟା ଗୁଣକୁ ଧରିବାକୁ ପଡ଼ିବ। ପ୍ରଥମ ଯେଉଁ ଗୁଣ ରହିଛି ତାଠୁ ସେକେଣ୍ଡ ଗୁଣ ଯାହା କଥା କୁହାଯାଉଛି, ଆହୁରି ଅଧିକ ତାଙ୍କର ଗୁଣ, ଥାର୍ଡ ହେଉଛି ଅଧିକ ତାଠୁ ଅଧିକା, ଏଇଭଳି ଭାବରେ ଇନକ୍ରିଜିଂ ଏକ୍ସଲେନ୍ସରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହେଉଛି କପିଳା, ଏଇଭଳି ଗାଭିକୁ ସେ ଦେଉଥିଲେ। ବିଶେଷଣ ନାମ ଏସାଂ ଯତୋତରଂ ସାତଗୁଣିଏ ଶ୍ରେଷ୍ଠମ୍, ନଚ କେବଳ କିନ୍ତୁ ସାଳଙ୍କାର, କେବଳ ଗାଭି ଖାଲି ଗାଭିକୁ ସବୁ ଦେଇଥିଲେ ତା ନୁହଁ, ତାହା ଦେହରେ ଅଳଙ୍କାର ମଧ୍ୟ ଅଳଙ୍କାର ସହିତ ଦେଇଥିଲେ। କ'ଣ କ'ଣ ଅଳଙ୍କାର, ହେମେତି ରୂପେତି, ସୁବର୍ଣ୍ଣ ଶୃଙ୍ଗରେ ସୁବର୍ଣ୍ଣକୁ ସୁବର୍ଣ୍ଣ ଅଳଙ୍କାର ସୁବର୍ଣ୍ଣ ଦେଇଥିଲେ, ସେଇଭଳି ଭାବରେ ଖୁରାରେ ରୂପକୁ ଦେଇଥିଲେ, ଏବଂ ଖାଲି ସେତିକି ନୁହଁ ଆଉ କ'ଣ ନା, ଦୁକୁଳାନି ତାଙ୍କର ଯେଉଁ ବସ୍ତ୍ରକୁ ମଧ୍ୟ ପ୍ରଦାନ କରିଥିଲେ। ଦୁକୁଳ କହିଲେ ପଟବସ୍ତ୍ର, ଉପରେ ସେ ପଟବସ୍ତ୍ର ପରିଧାନ ଦିଆଯାଇଥିଲା ତାଙ୍କୁ। ଏବଂ ମାଳା କହିଲେ କ'ଣ ନା, ରତ୍ନ ଆଦି ନିର୍ମିତ ଗଳେ, ଗଳାରେ ତାଙ୍କର ରତ୍ନ ମାଳା ସବୁ ଦିଆଯାଇଥିଲା, କେତେ ଦାମ ହେଇଥିବା ହିସାବ କରନ୍ତୁ ଏତିକି। କିଞ୍ଚ ସବସା ଇତି ପ୍ରାୟ ଧେନବ ଗେୟା, ସବସା କହିଲେ ଖାଲି ବାଛୁରୀ ତାହାର ଅର୍ଥ ନୁହଁ, ଏଠି ଆଚାର୍ଯ୍ୟମାନେ କହୁଛନ୍ତି ଧେନବା, ଇଏ ହେଉଛି ମାଈ ବାଛୁରୀ, ମାଈ ବାଛୁରୀ ସିଏ ମଧ୍ୟ କ୍ଷୀର ପ୍ରଦାନ କରି ବଡ଼ ହେଲେ, ତେଣୁ ଏଇଟାକୁ ବୁଝିବାକୁ ପଡ଼ିବ ବୋଲି କହୁଛି। ନଚ ନରେନ୍ଦ୍ରତ୍ୱେନ ଅନ୍ୟାୟନ ସଞ୍ଚିତା, ଯେହେତୁ ସେ ରାଜା ତେଣୁ ତାଙ୍କର ଅନ୍ୟାୟ ଭାବରେ ଧନ ରୋଜଗାର କରି ନ୍ୟାୟ ଭାବରେ ଧନ ରୋଜଗାର କରିଛନ୍ତି ତେଣୁ ନ୍ୟାୟ ବୋଲି କହୁଛନ୍ତି ସେ ଅହଂ ଦଦୌ ଇତି ପୁନରୁକ୍ତ ତ ନିଶ୍ଚୟ ବୋଧୟତି ମୁଁ ପ୍ରଦାନ କରିଥିଲି ଏଇଟାକୁ ନିଶ୍ଚୟ କରିବା ପାଇଁ ଏଇଟା କୁହାଯାଉଛି ତେଣୁ ଏଇଭଳି ଭାବରେ ଏତେ ଗାଭୀ ସେ ଦାନ କରିଥିଲେ ଆମେ ଚିନ୍ତା କରିପାରିବା ନାହିଁ ଏଭଳି ଭାବରେ ଗାଭୀ ସେ ଦାନ କରିଥିଲେ କିନ୍ତୁ ଇଏ ତ ବହୁତ ପୁଣ୍ୟଫଳ ରହିଛି ତାହେଲେ କାହିଁକି ପାପ ଫଳ ତାଙ୍କୁ ଭୋଗିବାକୁ ପଡ଼ିଲା ଏଭଳି ଭାବରେ ଶରୀର ନା ତାପରେ କହିବେ ଗୋଟେ ଭୁଲ ହେଇଗଲା ଏଇ ଏଇ ଟଙ୍କା ଏ କଥାଟି ଆସନ୍ତା ମାନେ ଆ ପର ଶ୍ଳୋକରେ କୁହାଯାଇଛି ତେଣୁ ଏଇ ଗୋରକ୍ଷା ଉପରେ ଆମେ କହିବା ଯେଉଁ ଗୋରକ୍ଷା ରହିଛି ଇଏ ଗାଭୀମାନେ ଯଦି ସୁରକ୍ଷିତ ହେବେ ତାହେଲେ ଯାହାର ଯାହା ଆବଶ୍ୟକତା ସେ ଗାଭୀମାନେ ଯଥେଷ୍ଟ ପରିମାଣରେ ସବୁ ପ୍ରଦାନ କରିବେ କ୍ଷୀର ପ୍ରଦାନ କରିବେ ଏହି ପ୍ରସଙ୍ଗରେ ଗୋଟେ କଥା ଆସେ ଭାଗବତମ ବର୍ଣ୍ଣନା କରାଯାଇଛି ଭାଗବତମରେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏ ଯେଉଁ ରାଜା ଥିଲେ ଇଏ ହେଉଛନ୍ତି ଯଦୁବଂଶରେ ଆସୁଛନ୍ତି କାର୍ତ୍ତ୍ୟବୀର୍ଯ୍ୟାର୍ଜୁନ ତାଙ୍କ ନାମ ବି ଅର୍ଜୁନ କିନ୍ତୁ ତାଙ୍କର ବହୁତ କୀର୍ତ୍ତି ଥିଲା ବହୁତ ଶକ୍ତି ଥିଲା ତେଣୁ ତାଙ୍କ ନାଁ ହେଉଛି କାର୍ତ୍ତ୍ୟବୀର୍ଯ୍ୟାର୍ଜୁନ ଏକ ହଜାର ହସ୍ତ ସେ ପ୍ରାପ୍ତ ହୋଇଥିଲେ ଭଗବାନ ଯେଉଁ ରହିଛନ୍ତି ଦତ୍ତାତ୍ରେୟ ତାଙ୍କୁ ପ୍ରଦାନ କରିଥିଲେ ଭଗବାନ ଭକ୍ତି କରିକିରି ସେଇ ଶକ୍ତି ପ୍ରାପ୍ତ ହୋଇଥିଲେ ଏକ ହଜାର ହାତ ଏକ ହଜାର ତାଙ୍କୁ କୁହାଯାଏ ସହସ୍ରାର୍ଜୁନ ସହସ୍ରାର୍ଜୁନ କଲେ ଏକ ହଜାର ହାତ ତାଙ୍କର ଥିଲା ତେଣୁ ଆମେ ଚିନ୍ତା କରିବାନି ଯେ ଆମେ ଆମ ଶରୀରକୁ ଚିନ୍ତା କରି ଆମ ଶରୀର ଯଦି ହଜାର ହାତ ରହିବ କ'ଣ ହେବ ନା ସେଇ ଅନୁସାରେ ତାଙ୍କର ଶରୀର ମଧ୍ୟ ଥିଲା ବିରାଟ ବଡ଼ ଶରୀର ଏଭଳି ଗୋଟେ ବର୍ଣ୍ଣନା କରାଯାଇଛି ଗୋଟେ ଥର ସିଏ ତାଙ୍କର ପତ୍ନୀମାନଙ୍କ ସହିତ ନର୍ମଦା ନଦୀରେ ସ୍ନାନ କରୁ ତାଙ୍କର ଯେଉଁ ରହିଛି ବାହାରସ୍ମତୀ ପୁରୀ ବାହାରସ୍ମତୀ ପୁରୀ ବାହାରସ୍ମତୀ କହିଲେ ଏ ଯେଉଁ ଭଗବାନ ଯେତେବେଳେ ଶୁକ୍ରଦେବ ଆସିଥିଲେ ସେ ଯେତେବେଳେ କ'ଣ ଯେଉଁ ପୃଥିବୀକୁ ଉଦ୍ଧାର କରୁଥିଲେ ସେହି ସମୟରେ ସେ ଯେତେବେଳେ ଦେହକୁ କ'ଣ ହଲେଇ ଦେଇଥିଲେ ସେହି ସମୟରେ ତାଙ୍କର ସବୁ କୁଶ ସବୁ ପଡ଼ିଥିଲା ତାଙ୍କ ଶରୀରରୁ ଯେଉଁଟା ପଡ଼ିଥିଲା ସେଇଟା କୁଶରେ ପରିଣତ ହୋଇଗଲା ବାହାରା ବୋଲି କୁହାଯାଉ ସେଇଟାକୁ ଏଇ ଯେଉଁ ସେ ବାହାରସ୍ମତୀ ପୁରୀ ସେଠି ସବୁ ସେ ଘାସ ସବୁ ଥିଲା ତେଣୁ ସେ ଜାଗାର ନାଁ ହେଉଛି ବାହାରସ୍ମତୀ ପୁରୀ ସେଠିକାର ସେ ଥିଲେ ରାଜା ଥିଲେ ତେଣୁ ଏଇଭଳି ଭାବରେ ଥିଲେ ତାଙ୍କର ଶକ୍ତି ମଧ୍ୟ ଥିଲା ସେଇଭଳି ଭାବରେ ଥରେ ସ୍ନାନ କରୁଥିଲା ବେଳେ ନର୍ମଦା ନଦୀରେ ସେହି ସମୟରେ ରାବଣ ଆସିଥିଲେ ତ୍ରେତା ଯୁଗର କଥା ରାବଣ ତ୍ରେତା ଯୁଗରେ ଥିଲେ ତ୍ରେତା ଯୁଗର କଥା ତେଣୁ ରାବଣ ମଧ୍ୟ କେତେ ଶକ୍ତିଶାଳୀ ରାବଣ କମ୍ ଶକ୍ତିଶାଳୀ ଭଗବାନ ରାମଙ୍କ ସହିତ ଟକ୍କର ଦେଲା ନା ତାଙ୍କ ପତ୍ନୀଙ୍କୁ ନେଇଗଲା ସବୁ କଥା ସବୁ ରହିଛି ଆମେ ଭଗବାନଙ୍କ କଥା ଆସିବ ରାମଚନ୍ଦ୍ର କଥା ଆସିବ ତେଣୁ ସେ କ'ଣ କଲା ସେ ଯାଇଥିଲା ଦେଖିବା ପାଇଁ ୟାଙ୍କୁ ଯେ ମୋର କେତେ ଶକ୍ତି ରହିଛି ସିଏ ମଧ୍ୟ ତାଙ୍କ ସ୍ତ୍ରୀମାନଙ୍କୁ ସବୁ ଆଣିକରି ଆସିଥିଲା ସେଇ ନର୍ମଦା ନଦୀରେ ସବୁ ଶିବିର ପକାଇକରି ସେ ସବୁ ଉପଭୋଗ କରୁଥିଲେ ଏଇଭଳି ଭାବେ ନର୍ମଦା ନଦୀର ଉପର ଭାଗରେ ସେ ରହିଥିଲେ ଇଏ କିନ୍ତୁ ତଳ ଭାଗରେ ରହିଛନ୍ତି ତଳ ଭାଗରେ ଇଏ ସ୍ନାନ କରୁଛନ୍ତି ତାଙ୍କର ଏମିତି ଜାଣିଲେ ଏମିତି ରାବଣ ଆସିଛି ବୋଲି ତା'ର ଦେଖିବା ପାଇଁ ଶକ୍ତି ଦେଖିବା ପାଇଁ ଆସିଛି ତେଣୁ ସେ କ'ଣ କଲେ ଖେଳିଲା ଖେଳିଲା ଭାବରେ ଗୋଟେ ବନ୍ଧ ତିଆରି କରିଦେଲେ ସେ ନର୍ମଦା ନଦୀରେ ଆମେ ଏଇ ଯେଉଁ ମହାନଦୀରେ ଯେଉଁ ବର୍ତ୍ତମାନ ଆମେ ଦେଖୁଛେ ଏଇଠି ହୀରାକୁଦ ବନ୍ଧ ହୋଇଛି ଜାମ୍ ହୋଇଛି କେତେ ଟଙ୍କା ଖର୍ଚ୍ଚ ହୋଇଛି କେତେ କ'ଣ ହୋଇଛି ଆଜି ପର୍ଯ୍ୟନ୍ତ ମଧ୍ୟ ସେଇଟା ସେଟଲ୍ ହୋଇପାରୁନାହିଁ ସେ ଯେଉଁ ବନ୍ଧ ପାଇଁ ଯେଉଁ ଲୋକମାନେ ସବୁ କ'ଣ ସେଥିରୁ ତାଙ୍କ ସ୍ଥାନରୁ ଇଏ ହେଲେ ବିଚ୍ଛିନ୍ନ ହେଲେ ତାଙ୍କ ପାଇଁ କମ୍ପେନ୍ସେସନ୍ ଠିକ୍ ଭାବରେ ଦିଆଯାଇନାହିଁ ଏପର୍ଯ୍ୟନ୍ତ ମଧ୍ୟ କଥା ଆସୁଛି ହା କେତେ କେଉଁ ବର୍ଷର କଥା 64 ମସିହା ନା କେଉଁ ମସିହାର କଥା ହୋଇଥିଲା ଯେ ଏପର୍ଯ୍ୟନ୍ତ ରହିଛି କିନ୍ତୁ ସେଇଭଳି ଭାବରେ ଗୋଟେ ବନ୍ଧକୁ ନିର୍ମାଣ କରିଦେଲେ ଇଏ ଏଭଳି ଭାବରେ ତାଙ୍କ ଶକ୍ତି ଥିଲା ତେଣୁ ଯେତେବେଳେ ନିର୍ମାଣ କରିଦେଲେ ସେତେବେଳେ ତାର ଉପର ଭାଗରେ ଯେଉଁ ରହିଥିଲା ଯେଉଁ ଜଳ ବଢ଼ିବା ପାଇଁ ଆରମ୍ଭ କଲା ଉପର ଭାଗରେ ଯେଉଁ ରାବଣ ଶିବିର ପକାଇଥିଲା ଦେଖିବା ପାଇଁ ତା'ର ଐଶ୍ୱର୍ଯ୍ୟ ସବୁ ବୁଡ଼ିଗଲେ ତେଣୁ ରାବଣ ବହୁତ କ୍ରୋଧରେ ଆସି ପହଞ୍ଚିଗଲା ୟାଙ୍କ ସହିତ ଯୁଦ୍ଧ କରିବା ପାଇଁ ଯୁଦ୍ଧ କ'ଣ କରିବେ କୁହାଯାଉଛି ଇଏ ସହସ୍ରାର୍ଜୁନ ତାଙ୍କୁ ଏଭଳି ଭାବରେ ଧରିକିରି କାଖରେ ଚାକିଦେଲେ ଗୋଟେ କାଖରେ ଚାପିକିରି ରଖିଦେଲେ ଧରିଦେଲେ ଯେମିତି ଛୋଟ ଗୋଟେ ପୋକଟେ ଧରିଲା ଭଳିଆ ସେ ଧରିଦେଲେ ଏତେ ଶକ୍ତି ଥିଲା ତାଙ୍କର ଆମେ ଏଇଥିରୁ ଜାଣିବା ସହସ୍ରାର୍ଜୁନ ତେଣୁ ଏଇଭଳି ଭାବରେ ସେ ତାଙ୍କୁ ନେଇଗଲେ। ତାଙ୍କର 1000 ପୁତ୍ର ଥିଲେ, 1000 ପୁତ୍ର ସବୁ କଥା ଆସିବ ସବୁ। ସେମାନେ ସବୁ ତାକୁ ଗୋଟେ ରଖିକି ତା ସହ ଖେଳିଲା ଭଳିଆ ଖେଳୁଥିଲେ ସବୁ, ଏଭଳି ଭାବରେ ଗୋଟେ ବାନର ଭଳିଆ ତାକୁ କରୁଥିଲେ। ତେଣୁ ମୁକ୍ତ ହେଇପାରୁନଥିଲା। ତାଙ୍କର ପିତା କିଏ, ରାବଣଙ୍କର ପିତା କିଏ, ବିଶ୍ରଭା ଯାଇକି ପହଞ୍ଚିଲେ ଏବଂ ତାଙ୍କୁ ପ୍ରାର୍ଥନା କଲେ ତା ପୁଅକୁ ଛାଡ଼ିଦେବା ପାଇଁ, ତେଣୁ ସେ ଛାଡ଼ିଦେଇଥିଲେ। ଏଭଳି ରାବଣର ରହିଛି ସହସ୍ରାର୍ଜୁନ, ଏତେ ଶକ୍ତି ଥିଲା। ତେଣୁ ସହସ୍ରାର୍ଜୁନ ଥରେ ଆସିଛନ୍ତି ଶିକାର କରିବା ପାଇଁ। ଶିକାର କରିବା ସମୟରେ ତାଙ୍କର ସେନାପତି ତାଙ୍କର ସୈନ୍ୟମାନଙ୍କ ସହିତ ଆସି ପହଞ୍ଚନ୍ତି। ତେଣୁ ସେହି ସମୟରେ ଗୋଟେ ଆଶ୍ରମ ଥିଲା ସେଇ ଜଙ୍ଗଲ ଭିତରେ, କରୁଥିଲା ଶିକାର କରୁଥିଲା ବେଳେ ସେଠି ଗୋଟେ ଆଶ୍ରମ ଥିଲା। ସେ ଆଶ୍ରମ ହେଉଛି କାହାର ଆଶ୍ରମ ନା, ଇଏ ହେଉଛି ପରଶୁରାମଙ୍କ ପିତା ଯମଦଗ୍ନି, ଯମଦଗ୍ନିଙ୍କର ଆଶ୍ରମ ଥିଲା ସେଇଠି। ତେଣୁ ଏ ଗାଭୀ ପ୍ରସଙ୍ଗରୁ ଏ ପଏଣ୍ଟ ଆସିଲା, ତାଙ୍କର ଗୋଟେ ଗାଭୀ ଥିଲା, ସୁରଭି ଗାଭୀ। ତେଣୁ ଆମେ ଶୁଣୁଛେ ଗାଭୀ, ସୁରଭି ଗାଭୀ ଯେଉଁ ରହିଛି ଚିତ୍ ଜଗତରେ, ଯେଉଁ ଗାଭୀର ନାମ ହେଉଛି ସୁରଭି, ସୁରଭି ରବି ପାଳୟନ୍ତମ୍ ଯେଉଁ କୁହାଯାଇଛି ନା, ଲକ୍ଷ୍ମୀ ସୁରଭି ରବି ପାଳ, ଭଗବାନଙ୍କର କାମ ହେଉଛି, ଭଗବାନ କିଛି କାମ ନାହିଁ କିନ୍ତୁ ସେ ସୁରଭି ଗାଭୀକୁ ପାଳନ କରନ୍ତି, ତାଙ୍କର ହବି ସେଇଟା, ଏଇଟା ହବି ତାଙ୍କର। ତେଣୁ ସେ ଯେଉଁ ଗାଭୀ ରହିଛି ସୁରଭି ଗାଭୀ, ସୁରଭି ଗାଭୀ ସବୁ ପ୍ରଦାନ କରିବ, ଖାଲି ଯେ କ୍ଷୀର ପ୍ରଦାନ କରିବ ତା ନୁହଁ, ବହୁତ କିଛି ସେ ପ୍ରଦାନ କରିପାରିବେ। ତେଣୁ ଏଇଭଳି ଭାବରେ ସେ ଯମଦଗ୍ନି ତାଙ୍କୁ ଆତିଥ୍ୟ ପ୍ରଦାନ କଲେ, ତାଙ୍କୁ ଆତିଥ୍ୟ ପ୍ରଦାନ କଲେ। ସେସବୁ ଆତିଥ୍ୟ ପ୍ରଦାନ କଲେ କହିଲେ କ'ଣ ନା, ଖାଲି ସେ ରହିଗଲେ ତା ନୁହଁ, ସମସ୍ତ ପାଇଁ ଗୋଟେ ଗୋଟେ ଫ୍ଲାଟ୍ ହେଇଗଲା, ବହୁତ ସୁନ୍ଦର ଆପାର୍ଟମେଣ୍ଟ ଭଳିଆ ହେଇଗଲା। ସବୁ ରହିଲେ, ସବୁବେଳେ ସବୁ ରହିଲେ, ସୈନ୍ୟମାନଙ୍କ ସହିତ କରିକି ରହିଲେ, ସବୁ ଏତେ ସବୁ ପ୍ରକାର ସବୁ ଐଶ୍ୱର୍ଯ୍ୟ ଥିଲା ତାଙ୍କର। ଏଇଭଳି ଗୋଟେ କଥା ଆସେ ରାମାୟଣରେ ଭଗବାନ ରାମଚନ୍ଦ୍ରଙ୍କ କଥା, ଯେତେବେଳେ ଭଗବାନ ରାମଚନ୍ଦ୍ର ଚାଲିଗଲେ ଦଶ ବନକୁ ପିତାଙ୍କର ଆଜ୍ଞା ପାଳନ କରିବା ପାଇଁ, ସେହି ସମୟରେ ଭରତ ଯାଇଥିଲେ ଭଗବାନ ରାମଚନ୍ଦ୍ରଙ୍କୁ ଫେରାଇ ଆଣିବା ପାଇଁ। ଯାଇଥିଲେ ବାଟରେ ସେ ଭରଦ୍ୱାଜଙ୍କ ଆଶ୍ରମରେ ରହିଥିଲେ, ଭରଦ୍ୱାଜଙ୍କ ଆଶ୍ରମରେ ରହିଥିଲା ବେଳେ ଭରଦ୍ୱାଜ ମଧ୍ୟ ତାଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ, ସେହିଭଳି ଭାବେ ତାଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ। ବିରାଟ ପ୍ରକାର ଐଶ୍ୱର୍ଯ୍ୟ ସବୁ ରହିଛି, ଇଏ ହେଉଛି ତପସ୍ୟାର ବଳ। ଯମଦଗ୍ନି ନିଜେ ରହୁଥିଲେ, ବହୁତ ସରଳ ଭାବରେ ଜୀବନଯାପନ କରୁଥିଲେ, କୁଡ଼ିଆଟେ ରହିକି କରୁଥିଲେ ରହୁଥିଲେ, ତାଙ୍କ ପିଲାମାନଙ୍କ ସହିତ ପତ୍ନୀଙ୍କ ସହିତ ରହୁଥିଲେ। କିନ୍ତୁ ଏମାନଙ୍କୁ ଯେଉଁ ରଖିବା ପାଇଁ ବ୍ୟବସ୍ଥା କଲେ ସବୁ ହେଇଗଲା, ସବୁ ବହୁତ ସୁନ୍ଦର ସୁନ୍ଦର ଆପାର୍ଟମେଣ୍ଟ ଭଳିଆ ସବୁ ବହୁତ ଘର ଫର ହେଇଗଲା, ସବୁ ରହିବା ପାଇଁ ସବୁ ରହିଲେ, ସବୁ ଏଭଳି ଭାବେ ସବୁ କରାହେଇଛି। ତପ ବଳ ରହିଛି ସବୁ, ତପସ୍ୟାର ଅନେକ ବଳ ରହିଛି। ତେଣୁ ଏଭଳି ଭାବରେ ସେ ରହିକରି ତାପରେ ଖାଦ୍ୟ ଭାବିଲେ କ'ଣ ଖାଇବାକୁ ଦେବେ, ଇଏ ଆମକୁ କ'ଣ ଫଳମୂଳ ଦେବ ତ ଚିନ୍ତା କରୁଥିଲେ। କିନ୍ତୁ ଏଭଳି ଭାବରେ ସବୁ ଖାଦ୍ୟ ଦେଲେ, ସେ ରାଜାଙ୍କର ଯେଉଁ ରହିଛି ରାଜ ଖାଦ୍ୟ ସବୁ ରହିଛି ତାଠାରୁ ବଢ଼ିଗଲେ, ଏତେ ଏଭଳି ଭାବରେ ଖାଦ୍ୟ ପ୍ରଦାନ କଲେ। ତେଣୁ ଏଇଟା ଦେଖିକି ସେ ଆଶ୍ଚର୍ଯ୍ୟ ହେଇଗଲେ, ସହସ୍ରାର୍ଜୁନ ଏ ଯଦୁବଂଶରେ ଆସୁଛନ୍ତି, ଯଦୁବଂଶରେ ଯେଉଁ ବଂଶରେ ଭଗବାନ କୃଷ୍ଣ ଆସୁଛନ୍ତି ସେଇ ବଂଶରେ ସହସ୍ରାର୍ଜୁନ ଆସୁଛନ୍ତି। ତେଣୁ ସେ ଚିନ୍ତା କଲେ, ଇଏ ଜଣେ ଋଷି ବଣ ଭିତରେ ରହିଛି, ଆଉ ଏତେ ସବୁ ରହିଛି ଶକ୍ତି କେଉଁଠୁ ସବୁ ଆଣିଲା, ସେ ବୁଝିଲା ବେଳକୁ ଜାଣିଲା ଇଏ ଯେଉଁ ଗାଭୀ ରହିଛି ସବୁ ପ୍ରଦାନ କରୁଛି। ତେଣୁ ସେ ତାଙ୍କୁ କହିଲେ, ମୋତେ ସେ ଗାଭୀ ଦିଅ, ରାଜା ସିଏ ରାଜାଙ୍କ ପାଖରେ ସବୁ ରହିବ ଭଲ ଜିନିଷ ସବୁ। ଆଉ ସେ ମନା କରିଦେଲେ, ନା ଆମର ଗାଭୀ ଆମର ଆବଶ୍ୟକତା ରହିଛି ଗାଭୀ ଦ୍ୱାରା। ଯେତେବେଳେ ଆମେ ବର୍ଣ୍ଣନା କରାଯାଏ ସମୁଦ୍ର ମନ୍ଥନ ଲୀଳାରେ, ସମୁଦ୍ର ମନ୍ଥନ ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା ପ୍ରଥମେ ଗାଭୀ ବାହାରିଥିଲା, ପ୍ରଥମେ ତ ବିଷ ବାହାରିଥିଲା, ସେ ବିଷକୁ ଶିବଜୀ ପାନ କରିଥିଲେ, କିନ୍ତୁ ତାପରେ ଗୋଟେ ଗାଭୀ ବାହାରିଲା। ତେଣୁ ଗାଭୀଟାକୁ କିଏ ନେବ ବୋଲି ଚିନ୍ତା କରୁଥିଲା ବେଳେ ଭଗବାନ କହିଲେ, ଅଜିତ ଥିଲେ ସେଇଠି, ସେ କହିଲେ ଆମେ ଏଇଟା ପ୍ରଥମ ଆମର ଧନ ଆମେ ଉପାର୍ଜନ କଲେ, ଏଇଟାକୁ ଦାନ କରିବା। ତେଣୁ ବ୍ରାହ୍ମଣମାନଙ୍କୁ ପ୍ରଦାନ କରିଥିଲେ ବା ମୁନି ଋଷିମାନଙ୍କୁ ପ୍ରଦାନ କରିଥିଲେ ଗାଭୀମାନଙ୍କୁ, ଗାଭୀଙ୍କୁ। ତେଣୁ ସେଇଭଳି ଭାବରେ ସେ ଗୋଟେ ଗାଭୀ ଆଙ୍କ ପାଖରେ ଥିଲା, ଏ ଯମଦଗ୍ନି ପାଖରେ, ସେ ମନା କଲେ କାହିଁକି ଦେଇଥିଲେ, ସେମାନେ ସବୁ ଏ କ୍ଷୀରରୁ ଯେଉଁ ଘିଅ ହେବ, ଘିଅରେ ସେମାନେ କରିବେ କ'ଣ କରିବେ ନା ଯଜ୍ଞ କରିବେ, ଯଜ୍ଞ କରିବେ, ତାଙ୍କର କାମ ହେଉଛି ଯଜ୍ଞ କରିବେ। ତେଣୁ ଘିଅ ଦ୍ୱାରା ଯଜ୍ଞ କରିବେ। ଗାଭୀର କେତେ ଭଲ ଗୁଣ ସବୁ ରହିଛି। ଏଭଳି 30 ଲକ୍ଷ ପଶୁ ଅଛନ୍ତି, ଏଭଳି ଗୋଟେ ପଶୁ ନାହିଁ ଯାହାର ଶରୀରର ସବୁକିଛି ବସ୍ତୁ ଯାହା ସବୁ ରହିଛି ସବୁକିଛି ପୁଣ୍ୟ ବା କ'ଣ ପବିତ୍ର। ଏଭଳି ଗୋଟେ ପଶୁ ନାହିଁ, ପଶୁ କ'ଣ ମନୁଷ୍ୟ କ'ଣ ଯିଏ ନାହିଁ, ଏମିତି କେହି ନାହାନ୍ତି ଯାହାର ଗୋବର ପବିତ୍ର, ଗୋବର ପବିତ୍ର। ଏଇଥିରେ ଆମେ ଜାଣିବା ଗାଭୀ କେତେ ତାଙ୍କର ସବୁ ରହିଛି, ତାଙ୍କର ଗାଭୀର କେତେ ମହାତ୍ମ୍ୟ ରହିଛି। ଗୋବର ମଧ୍ୟ ପବିତ୍ର। ଏଇ ଗୋଟେ ବର୍ଣ୍ଣନା କରାଯାଇଛି ଯେ କ'ଣ ନା, ଜିଭେର ଅସ୍ଥି ବିଷ୍ଠା ଦୁଇ ଶଙ୍ଖ ଗୋମୟ। ବେଦବାକ୍ୟ ସେଇ ଦୁଇ ମହାପବିତ୍ର ହୁଏ। ବେଦରେ କୁହାଯାଇଛି, ବେଦରେ କୁହାଯାଇଛି ଯେ ଜୀବର ଅସ୍ଥି ହେଉଛି ଅପବିତ୍ର ଏବଂ ଜୀବର ବିଷ୍ଠା ହେଉଛି ଅପବିତ୍ର। ତାଙ୍କୁ କୁହନ୍ତୁ ପାଟି ପାଟି କମ୍ କରିବେ, ତାଙ୍କୁ ତ ଦେଖାଯାଉନି କିଛି, ଅନ୍ୟ କିଛି ଟେମ୍ପୁଲ ପ୍ରୋଗ୍ରାମ କିଛି ବିଷୟ ଜାଣନ୍ତି ନାହିଁ ସେ, ଯଦିଓ ବୈଷ୍ଣବ ସେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଗୋଟେ ଜୀବର ଅସ୍ଥି ଆଉ ଗୋଟେ ବିଷ୍ଠା, ଏ ଦୁଇଟି ଯେଉଁ ଅପବିତ୍ର, କିନ୍ତୁ ବେଦବାକ୍ୟ ସେଇ ଦୁଇ ମହାପବିତ୍ର ହୁଏ। ବେଦରେ ସେଇଟା କୁହାଯାଇଛି ପବିତ୍ର ହେଇଯାଉଛି, ତେଣୁ ଲୋକମାନେ ବୁଝିପାରିବେ ନାହିଁ। ଗୋଟେ ସ୍ଥାନରେ କୁହାଯାଇଛି ଏ ଅପବିତ୍ର, ପୁଣି ଗୋଟେ ସ୍ଥାନରେ କୁହାଯାଉଛି କାହିଁକି ପବିତ୍ର, ବୁଝିପାରିବେ ନାହିଁ। ତେଣୁ ଶାସ୍ତ୍ରକୁ ବୁଝିବା ପାଇଁ ଜଣେ ଗୁରୁଙ୍କର ଆବଶ୍ୟକତା ରହିଛି, ଗୁରୁଙ୍କର ଆବଶ୍ୟକତା ରହିଛି। ସେ ଏ ଗୁରୁ ଗୁରୁ ଗ୍ରହଣ କରିକି ଏଇଟା ବୁଝିବେ, ନହେଲେ ନିଜେ ପଢ଼ିକିରି ବୁଝିପାରିବେ ନାହିଁ ଶାସ୍ତ୍ର। ତେଣୁ କୁହାଯାଏ ଯାଅ ଭାଗବତ ପଢ଼ ବୈଷ୍ଣବେର ସ୍ଥାନେ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ। ଭାଗବତଙ୍କୁ ବୈଷ୍ଣବ ପାଖରେ ଶ୍ରବଣ କରିବା, ବୁଝିବା, ନିଜେ ପଢ଼ିକି ବୁଝିପାରିବା ନାହିଁ, କାରଣ ସବୁ ତା ଦେହରେ ଆସିବ, କଣ୍ଟ୍ରୋଭର୍ସି ଆସିବ, ସବୁ ବିଭିନ୍ନ କଥା ରହିଛି, ବୁଝିପାରିବା ନାହିଁ ସେସବୁ। ତେଣୁ ଏଇ ଯେଉଁ ରହିଛି ଏ ଯେଉଁ ଗାଭୀ ଗୋଟେ ଏଭଳି ଜୀବ ଯାହାର ବିଷ୍ଠା ବା ଗୋମୟ ମଧ୍ୟ ପବିତ୍ର, ଗୋମୟ ପବିତ୍ର। ଏଭଳି ଗାଭୀ ଭଗବାନଙ୍କର ପ୍ରିୟ ଗାଭୀ, ଗୋବ୍ରାହ୍ମଣ ହିତାୟଚ, ତେଣୁ ଗାଭୀ ଏବଂ ବ୍ରାହ୍ମଣକୁ ସେ ସୁରକ୍ଷା ପ୍ରଦାନ କରନ୍ତି। ଯଦି ସମାଜରେ ଗାଭୀ ଏବଂ ବ୍ରାହ୍ମଣ ସୁରକ୍ଷିତ ହେବେ ତାହେଲେ ସମାଜର ସବୁ ପ୍ରକାର ଉନ୍ନତି ଘଟିବ। ଗାଭୀମାନଙ୍କୁ ଯେତେବେଳେ ସୁରକ୍ଷା କରାଯାଉ ନାହିଁ ତେଣୁ ସେତେବେଳେ ବିଭିନ୍ନ ପ୍ରକାର ଯୁଦ୍ଧ ହେବ, ୟୁକ୍ରେନ୍ ରଷିଆ ଯୁଦ୍ଧ ଭଳି ସବୁ ଚାଲିବ, ଯୁଦ୍ଧ ଚାଲିଥିବ, ଯୁଦ୍ଧ ବନ୍ଦ ହେବ ନାହିଁ। ଯେତେଦିନ ପର୍ଯ୍ୟନ୍ତ ଗୋ ରକ୍ତ ପଡ଼ୁଥିବ ଭୂମିରେ ସେତେଦିନ ପର୍ଯ୍ୟନ୍ତ ଏଇଭଳି ଭାବରେ ଯୁଦ୍ଧ ଚାଲିଥିବ, ବିଭିନ୍ନ ପ୍ରକାର ଏପିଡେମିକ୍ ଇତ୍ୟାଦି ସବୁ ଆସି ପହଞ୍ଚିବ, ଯେମିତି ଆମର ଆସିଥିଲା କ'ଣ ସେ ଯେଉଁ କରୋନା ଇତ୍ୟାଦି ଚାଲିବ ଏଇଭଳି ଭାବରେ ଘଟଣା। ତେଣୁ ଭଗବାନ କାହିଁକି କହିଛନ୍ତି ଗୋ ସୁରକ୍ଷା ଦେବା ପାଇଁ, ଗୋ ସୁରକ୍ଷା ଦେଲେ ମାନବ ସମାଜର କଲ୍ୟାଣ ହେବ, କିନ୍ତୁ ସେଇଟା କେହି ବୁଝୁନାହାନ୍ତି। ଯାହା ହଉ ଏଇଭଳି ଭାବରେ କଥା ହେଇକିରି ଯେତେବେଳେ ସେ କହିଲେ ସେ ଗାଭୀକୁ ନେବା ପାଇଁ ବସିଲେ, ସେତେବେଳେ ସେ ମନା କଲେ କିନ୍ତୁ ଜବରଦସ୍ତି ନେଇଗଲେ। ସହସ୍ରାର୍ଜୁନ ବହୁତ ଶକ୍ତି ଥିଲା ତାଙ୍କର, ତେଣୁ ନେଇଗଲେ ଗାଭୀଙ୍କୁ ନେଇଗଲେ ଏବଂ ନେଇକରି ପଳେଇଲେ। ତେଣୁ ତାପରେ ଯେତେବେଳେ ଇଏ ଯାଇଥିଲେ ଆମ ପରଶୁରାମ, ଏ ଭଗବାନଙ୍କ ଅବତାର, କ୍ଷତ୍ରିୟ ରୁଧିର ମୟେ ଜଗତ ପଗତ ପାପମ ସ୍ନପୟସି ପୟସି ସମିତ ଭବତାପମ କେଶବ ଧୃତ ଭୃଗୁପତି ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ। କ୍ଷତ୍ରିୟ ରୁଧିରମୟ 21 ଭାର ପୃଥିବୀକୁ ନିକ୍ଷେତ୍ର କରିଥିଲେ ଭଗବାନ ଜଣେ ଅବତାର ପରଶୁରାମ। ସେ ଯାଇଥିଲେ ଗାଭୀମାନଙ୍କ ପାଇଁ ଘାସ ଆଣିବା ପାଇଁ, ଗାଭୀଙ୍କ ପାଇଁ ଘାସ ଆଣିବା ପାଇଁ ଯାଇଥିଲେ। ଏଥିରେ ଆସି ଦେଖିଲେ ଗାଭୀ ନାହିଁ, ପଚାରିଲି କୁଆଡ଼େ ଗଲା ଗାଭୀ, ନା ଏଇଭଳି ଭାବରେ ଗାଭୀ ନେଇଯାଇଛନ୍ତି ରାଜା। ତେଣୁ ସେ ଚାଲିଲେ ପରଶୁରାମ ଭଗବାନଙ୍କ ଅବତାର, ଶକ୍ତି 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 ପ୍ରଦର୍ଶନ କରିଛନ୍ତି। ତାଙ୍କର ଆୟୁଧ ହେଉଛି ପର୍ଶୁ, ପର୍ଶୁ କହିଲେ କୁରାଡ଼ି, ସେଥିପାଇଁ ତାଙ୍କ ନାଁ ହେଉଛି ପରଶୁରାମ। ତାଙ୍କର ନାମ ହେଉଛି ରାମ, କିନ୍ତୁ ପର୍ଶୁ ହାତରେ ଥିବା ତାଙ୍କୁ ପରଶୁରାମ ବୋଲି କୁହାଯାଏ। ତିନି ଜଣ ରାମ ଅଛନ୍ତି, ଭଗବାନ ଦଶରଥ ରଞ୍ଜନ ରାମ, ଏବଂ ଭଗବାନ କୃଷ୍ଣଙ୍କର ବଡ଼ ଭାଇ ବଳରାମ ଏବଂ ଇଏ ପରଶୁରାମ। ଭଗବତ ଗୀତାରେ ଭଗବାନ କହିଲେ କ'ଣ, ରାମ ଶସ୍ତ୍ରଭୂତାମ, ମୁଁ ଶସ୍ତ୍ରଧାରୀମାନଙ୍କ ଭିତରେ ମୁଁ ହେଉଛି ରାମ, କହିଲେ ପରଶୁରାମ ପରଶୁରାମ। ତେଣୁ ସେ ଜଣେ ଭଗବାନଙ୍କ ବିଭୂତି, ତେଣୁ ସେ ଚାଲିଲେ, ସେ ଚାଲିଲେ ତାଙ୍କ ପାଇଁ ଆଣିବା ପାଇଁ, ସେ ଗାଭୀ ଆଣିବା ପାଇଁ। ତେଣୁ ଯେତେବେଳେ ଯାଉଛନ୍ତି, ତାଙ୍କର କେତେ ଅକ୍ଷୁଣୀ ସୈନ ଥିଲେ ଏଇ ଯେଉଁ ରାଜାଙ୍କର, କେତେ ଅକ୍ଷୁଣୀ ସୈନ ଥିଲେ ମୋର ଏକ୍ଜାକ୍ଟ ମନେ ପଡ଼ୁନାହିଁ। ଗୋଟିଏ ଅକ୍ଷୁଣୀ ସୈନ କହିଲେ 218,700, ଏତିକି ସୈନ୍ୟ ହେଲେ ଗୋଟିଏ ଅକ୍ଷୁଣୀ ସୈନ୍ୟ। ତେଣୁ ଏତିକି ଅକ୍ଷୁଣୀ ସୈନ୍ୟ ଥିଲେ, ତେଣୁ ଇଏ ଯେତେବେଳେ ଗଲେ ସେ ଗାଭୀକୁ ଆଣିବା ପାଇଁ, ସିଏ ମନା କରିଦେଲେ, ରାଜା ମନା କରିଦେଲେ। ତେଣୁ ସେ କହିଲେ ଠିକ୍ ଅଛି, ଯୁଦ୍ଧ କର ମୋ ସହିତ। ଇଏ ଭାବିଲେ ଇଏ ଗୋଟେ ବ୍ରାହ୍ମଣ ଜଣେ ଗୋଟେ କୁରାଡ଼ି ଆଣିକି ଆସି କ'ଣ ଯୁଦ୍ଧ କରିବ, ଏ ସୈନ୍ୟମାନଙ୍କୁ ପଠାଇଦେଲେ। ସୈନ୍ୟମାନେ ମାନେ ଗୋଟିଏ ସୈନ୍ୟ ବା ଦୁଇ ଜଣ ସୈନ୍ୟ ନୁହେଁ, କେତେ ଅକ୍ଷୁଣୀ ସୈନ୍ୟ, ଲକ୍ଷ ଲକ୍ଷ ସୈନ୍ୟ। ଏବଂ ଏକା ପରଶୁରାମ ଗୋଟେ କୁରାଡ଼ି ଧରିକିରି ଯୁଦ୍ଧ କରୁଛନ୍ତି ଭଗବାନ, ସେ ଆମେ ଚିନ୍ତା କରିପାରିବାନି ଭଗବାନ କିଭଳି ଶକ୍ତି ରହିଛି। ଏଭଳି କୁରାଡ଼ିରେ ବା ପରଶୁରେ ତାଙ୍କ ସହିତ ଯୁଦ୍ଧ କଲେ, ସେ ଅସ୍ତ୍ର ଛାଡ଼ିବା ପୂର୍ବରୁ ଏସବୁ ତାଙ୍କୁ କାଟି ସାରିଲେଣି, ତାଙ୍କ ବେକ ସବୁ କାଟି ସାରିଲେଣି। ଏଇଭଳି ଭାବରେ ଲକ୍ଷ ଲକ୍ଷ ସୈନ୍ୟମାନେ ସବୁ ମରି ପଡ଼ିଲେ, ସେଇଠି ମୃତ୍ୟୁବରଣ କଲେ ଲକ୍ଷ ଲକ୍ଷ ସୈନ୍ୟ। ଏଭଳି ଭାବରେ ପରଶୁରାମଙ୍କର ଶକ୍ତି ରହିଛି। ଆମେ ଆମର ଆମର ମାନେ କ'ଣ କ'ଣ ମନୁଷ୍ୟ ବୁଦ୍ଧିରେ ଆମେ ଚିନ୍ତା କରୁଛେ ଏଭଳି ଭାବରେ ଯୁଦ୍ଧ ହେଉଛି, ନା ସେ ତାଙ୍କର ସବୁ ଦିବ୍ୟ। ତେଣୁ ଯେତେବେଳେ ହେଲା, ତାପରେ ସେ ପୁଣି ଆସିଲେ, ନିଜେ ଆସିଲେ ଯୁଦ୍ଧ କରିବା ପାଇଁ, ତାଙ୍କ ପୁତ୍ରମାନଙ୍କ ସହିତ ଆସିଲେ ଯୁଦ୍ଧ କରିବା ପାଇଁ, ନା ତାଙ୍କ ପୁତ୍ର ନା, ନିଜେ ଆସିଲେ ଯୁଦ୍ଧ କରିବା ପାଇଁ। ଯୁଦ୍ଧ କରିବା ପାଇଁ ଯେତେବେଳେ ଆସିଲେ, ଏତେ ଶକ୍ତି ଥିଲା, କିନ୍ତୁ ପରଶୁରାମ ତାଙ୍କୁ ହତ୍ୟା କଲେ। ଏ ଯେଉଁ ରହିଛନ୍ତି କାର୍ତ୍ତ୍ୟବିର୍ଯ୍ୟାର୍ଜୁନ, ତାଙ୍କୁ ହତ୍ୟା କଲେ। ତେଣୁ କାର୍ତ୍ତ୍ୟବିର୍ଯ୍ୟାର୍ଜୁନ ଯେତେବେଳେ ହତ୍ୟା ହେଲା ପରେ, ତାଙ୍କ ପୁତ୍ରମାନେ ଆସିଲେ, 1000 ପୁତ୍ରମାନେ ଆସିଲେ। ତେଣୁ ଇଏ ମଧ୍ୟ ତାଙ୍କୁ ସବୁ ହତ୍ୟା କରିବାକୁ ବସିଲେ। ତେଣୁ କେତେଜଣ ଯେଉଁମାନେ ମୃତ୍ୟୁବରଣ କଲେ କଲେ, ଆଉ ଯେଉଁମାନେ ପଳେଇଲେ ପଳେଇଗଲେ, ମାନେ ପଳାୟନ କଲେ, ସେଠୁ ଯୁଦ୍ଧକ୍ଷେତ୍ରରୁ ପଳାୟନ କଲେ। ତେଣୁ କାର୍ତ୍ତ୍ୟବିର୍ଯ୍ୟାର୍ଜୁନ ସେ ଗାଭୀକୁ ଆଣିକି ଆସିଲେ ଏବଂ ସେଇଭଳି ଭାବରେ କହିଲେ, ମୁଁ ସବୁ ହତ୍ୟା କରିଦେଲି, ଏସବୁ କହିକି କହିଲେ। ତେଣୁ ତାଙ୍କର ପିତା କହିଲେ, ଦେଖ, ଆମେ ହେଉଛେ ବ୍ରାହ୍ମଣ, ଆମର ସେ ହେଉଛନ୍ତି ରାଜା, ତାଙ୍କର ସେ ସବୁକିଛି ଧନ, ତାଙ୍କର ରାଜ୍ୟର ଯାହା ସେ ଧନ ରହିଛି ସବୁକିଛି ତାଙ୍କର। ତେଣୁ ଏଭଳି ଭାବରେ ହତ୍ୟା କରିବାଟା ଠିକ୍ ହେଲାନି, ଗୋଟେ ବଡ଼ ପାପ ହୋଇଗଲା। ତେଣୁ ବର୍ତ୍ତମାନ କ'ଣ କରାଯିବ, ତୁମେ ଯାଇକି ପାପର ପ୍ରାୟଶ୍ଚିତ କରିବା ପାଇଁ ତୁମେ ତୀର୍ଥ ଭ୍ରମଣ କର, ଏଇଭଳି ଭାବରେ ତାଙ୍କୁ କହିଲେ। ତେଣୁ ସେ ଚାଲିଲେ, ତୀର୍ଥ ଭ୍ରମଣ କରିବା ପାଇଁ ଚାଲିଲେ, ବିଭିନ୍ନ ତୀର୍ଥ ଭ୍ରମଣ କରିବା ପାଇଁ ଯାଉଛନ୍ତି। ତେଣୁ ଇଏ ସୁଯୋଗ ନେଇକରି ତାଙ୍କ ପୁତ୍ରମାନେ କ'ଣ କଲେ, ନା ଇଏ ଯମଦଗ୍ନିକୁ ହତ୍ୟା କରିଦେଲେ। ଯମଦଗ୍ନିକୁ ଯେତେବେଳେ ହତ୍ୟା କରିଦେଲେ, ସେତେବେଳେ ଯମଦଗ୍ନି ଭଗବାନଙ୍କୁ ଧ୍ୟାନ କରୁଥିଲେ, ସେହି ସମୟରେ ଯାଇକରି ତାଙ୍କ ଶିରକୁ ଉଚ୍ଛେଦ କରିଦେଲେ, ଶିର କାଟି ଦେଇକି ଘିନି ଆସିଲେ, ଶିରକୁ ଆଣି ପଳାଇ ଆସିଲେ। କାହିଁକି ନା ସେ ଜାଣିଛନ୍ତି ଏମାନେ ସବୁ ଶକ୍ତି ରହିଛି, ଶିରକୁ ପୁଣି ଜୀବନ ଦାନ ଦେଇଦେବେ, ସେଥିପାଇଁ ଶିରକୁ ଆଣି ପଳାଇ ଆସିଲେ। ତେଣୁ ଏଇଭଳି ଭାବରେ ତାଙ୍କର ପତ୍ନୀ ଯେ ରେଣୁକା, ସେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। କୁହାଯାଏ ସେ କ୍ରନ୍ଦନ କଲେ, ତାଙ୍କ ଛାତିକୁ, ବକ୍ଷ ଦେଶକୁ 21 ସେ ଆଘାତ କରିଥିଲେ। ଏଭଳି ସ୍ୱାମୀଙ୍କର ମୃତ୍ୟୁରେ ସେ ଏଇଭଳି ଭାବରେ କ୍ରନ୍ଦନ କରୁଥିଲେ। ତେଣୁ ପରଶୁରାମ ଆସି ପହଞ୍ଚିଗଲେ, ପରଶୁରାମ ଯେତେବେଳେ ଆସି ପହଞ୍ଚିଗଲେ, ତାପରେ ସେ ଯାଇକରି ସେମାନଙ୍କ ସହିତ ପୁଣି ତାଙ୍କୁ ହତ୍ୟା କଲେ, ଆଉ ଯେତିକି ବଳିଥିଲେ ବତିକି ରହିଥିଲେ ସବୁ ହତ୍ୟା କଲେ। ଏଇଭଳି ଭାବରେ ପୁଣି ଆଉ ପଳେଇଗଲେ, କେତେଜଣ ପଳେଇଗଲେ। ତେଣୁ ତାଙ୍କ ମସ୍ତକକୁ ଆଣିଲେ, ମସ୍ତକକୁ ଆଣିକରି ପୁଣି ତାଙ୍କୁ ଜୀବନଦାନ ଦେଲେ, ଯମଦଗ୍ନିକୁ ପୁଣି ଜୀବନଦାନ କରିଦେଲେ, ଜୀବନଦାନ ଦେଲେ। ଯମଦଗ୍ନି ବର୍ତ୍ତମାନ ଆମର ବର୍ତ୍ତମାନ ଆ ପର ଯେଉଁ ରହିଛି ମନୁଙ୍କ ସମୟରେ, ସିଏ ହେବେ ଋଷି, ହେବେ ପର ଋଷି, ନା ସିଏ ଜଣେ ସପ୍ତର୍ଷି ଭିତରେ ଜଣେ ଋଷି ହେବେ ଯମଦଗ୍ନି, ଆ ପର ଇଏ ରହିବେ, ଆ ପର ସପ୍ତମ ବର୍ତ୍ତମାନ ରହିଛି ସପ୍ତମମାନଙ୍କ ସମୟ, ଅଷ୍ଟମମାନଙ୍କ ସମୟରେ ସପ୍ତର୍ଷି ହେବେ ଯମଦଗ୍ନି। ଏଭଳି ସବୁ କଥା ରହିଛି ଗାଭୀମାନଙ୍କର, ଏସବୁ କଥା ରହିଛି, ବହୁତ କଥା ରହିଛି ଭଗବାନ ଗାଭୀମାନଙ୍କ ଉପରେ। ତେଣୁ ଇଏ ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ଇଏ ଯିଏ ରହିଛନ୍ତି ଶାସନରେ ଯିଏ ରହିବେ, ତାଙ୍କର ଦାୟିତ୍ୱ ହେଉଛି ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। ଗାଭିମାନେ ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ କ'ଣ ପ୍ରଭୁପାଦ ମହାରାଜ କହନ୍ତି ଯେଉଁ ଯଦି କୃଷି ଗୋରକ୍ଷା ବାଣିଜ୍ୟ ଏଇ ମାଧ୍ୟମରେ କ'ଣ ସମାଜର ଅର୍ଥନୈତିକ ଅଭିବୃଦ୍ଧି ହେବ, ଅର୍ଥନୈତିକ ଅଭିବୃଦ୍ଧି ଯେଉଁ ହେବ ଇଣ୍ଡଷ୍ଟ୍ରି ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧି ହେବ ତାହା ନୁହଁ। ଭଗବତ ଗୀତାରେ ଯେଉଁ ଭଗବାନ କହିଛନ୍ତି କ'ଣ ନା ଅନ୍ନାଦ ଭବତି ଭୂତାନି ପର୍ଜନ୍ୟାଦ ଅନ୍ନ ସମ୍ଭବ ଯଜ୍ଞାଦ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ମନୁଷ୍ୟର ଆବଶ୍ୟକତା ହେଉଛି ଅନ୍ନ, ତେଣୁ ଇଏ ଅନ୍ନ କେମିତି ହେବ ନା ବୃଷ୍ଟି ମାଧ୍ୟମରେ ହେବ, ବୃଷ୍ଟି କେମିତି ହେବ ନା ଯଜ୍ଞ ମାଧ୍ୟମରେ ବୃଷ୍ଟି ହେବ, ଯଜ୍ଞ କେମିତି ହେବ ନା ବେଦରେ ବର୍ଣ୍ଣିତ ଯେଉଁ କର୍ମ ସବୁ ରହିଛି ସେ ଅନୁସାରେ ଯଜ୍ଞ ହେବ। ଏଇଭଳି ଭାବରେ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯଜ୍ଞ କର୍ମ ସମୁଦ୍ଭବ। ତେଣୁ ଇଏ ଯେଉଁ ଏଇ ଏଇ ପ୍ରଭୁପାଦ ମହାରାଜ କହନ୍ତି ଇଏ ହେଉଛି ଆମର ଅର୍ଥନୈତିକ ଅଭିବୃଦ୍ଧି ଏହିଭଳି ଭାବରେ ହେଇପାରିବ ଯଦି ଠିକ୍ ଭାବରେ କ'ଣ ଠିକ୍ ଭାବରେ ଯଜ୍ଞ କାର୍ଯ୍ୟ ହେବ, ଧର୍ମନୀତି ଅନୁସାରେ ରାଜା ଶାସନ କରିବେ, ଲୋକମାନେ ଧର୍ମନୀତି ଅନୁସାରେ ଜୀବନଯାପନ କରିବେ, ତାହେଲେ ସମସ୍ତଙ୍କର ଅଭିବୃଦ୍ଧି ହେବ, ସମସ୍ତଙ୍କ ଅଭିବୃଦ୍ଧି ହେବ। ଏହି ପ୍ରସଙ୍ଗରେ ଗୋଟେ କଥା ରହିଛି, ରଷିଆର ଜଣେ ଲେଖକ ଲେଖିଥିଲେ ଯେଉଁ ଅରୱେଲ ନା କ'ଣ ତାଙ୍କ ନାଁ ରୁସୋ ନା କ'ଣ ନା ନା ମନେ ପଡ଼ୁନି, ରୁସୋ ବୋଧେ ଇଏ ଗୋଟେ ଲେଖିଥିଲେ ଗୋଟେ କାବ୍ୟ ଲେଖିଥିଲେ ଏ ଗ୍ରେନ୍ ଆଜ୍ ବିଗ୍ ଆଜ୍ ଏ ହ୍ୟାଣ୍ଡ ସେକ୍, ଆମେ ସ୍କୁଲରେ ପଢ଼ୁଥିଲୁ ସେଇଟା ଲେଖିଥିଲେ। ଗୋଟେ ଥରେ ଗୋଟେ ରାଜ୍ୟରେ ଗୋଟେ ପିଲାମାନେ ଖେଳୁଥିଲେ ଗୋଟେ ବଲ୍ ଭଳିଆ ରହିଛି କ'ଣ ଗୋଟେ ଅଦ୍ଭୁତ ବସ୍ତୁ ସେଇଟା ଦେଖିଲେ ସେମାନେ, ତେଣୁ ସେମାନେ ଖେଳୁଥିଲେ ସେଇ ସମୟ ଗୋଟେ ଜଣେ ବ୍ୟକ୍ତି ଆସିକି ଦେଖିଲେ ଗୋଟେ ଅଦ୍ଭୁତ ବସ୍ତୁ, ତେଣୁ ସେ ନେଇକି ସେ ରାଜାର ରାଜାଙ୍କୁ ପ୍ରଦାନ କଲେ ଏ ଅଦ୍ଭୁତ ବସ୍ତୁ ବୋଲି କହିକି ଦେଲେ। ତେଣୁ ରାଜା ଦେଖିଲେ ଏ ଅଦ୍ଭୁତ ବସ୍ତୁ କ'ଣ ଏ ଜିନିଷଟା ଜାଣିପାରୁନାହାନ୍ତି, ଏଭଳି ଭାବରେ ରହିଛି ବିରାଟ ବଡ଼ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ। ତେଣୁ ସେ ତାଙ୍କର ପଣ୍ଡିତମାନଙ୍କୁ ଆଦେଶ ଦେଲେ ଏଇଟା କ'ଣ ଏ ବସ୍ତୁଟା କ'ଣ କୁହ ନହେଲେ ତୁମ ମୁଣ୍ଡ କାଟ ହେବ। ଏଇଭଳିଆ ଯେତେ କହିଲେ ବ୍ରାହ୍ମଣମାନଙ୍କୁ ଚିନ୍ତା ପଡ଼ିଗଲା କ'ଣ କରିବେ ଚିନ୍ତା କରିଗଲେ, ତେଣୁ ସେ ଜଣେ ବ୍ରାହ୍ମଣ ନେଇକି ତାଙ୍କର ରଖିଛନ୍ତି ଝରକା ପାଖରେ ରଖିଛନ୍ତି। ଗୋଟେ ଥରେ ଗୋଟେ କ'ଣ ହେଲା ଗୋଟେ କୁକୁଡ଼ାଟା ଆସି ତା ଦେହରେ ମୁହଁ ମାରିଦେଲା, ମୁହଁ ମାରିଦେଲେ ଯେ ଖଣ୍ଡ ଖଣ୍ଡ ହେଇଗଲା, ତେଣୁ ଜାଣିଲେ ଏଇଟା ଗୋଟେ ଗ୍ରେନ୍ ଗୋଟେ ଶସ୍ୟ। ଏଇଭଳି ଭାବରେ ସେ ରାଜାଙ୍କୁ କହିଲେ ଏଇଟା ଗୋଟେ ଶସ୍ୟ ଆଜ୍ଞା, ତେଣୁ ସେ କହିଲେ ଏ ଶସ୍ୟ କେଉଁଠି ହେଉଥିଲା କେଉଁଠି ହେଉଥିଲା ଆମ କୁହ, କେବେ ହେଉଥିଲା କେଉଁଠି ହେଉଥିଲା କୁହ। ବ୍ରାହ୍ମଣମାନେ କହିଲେ ଆମେ ତ ବ୍ରାହ୍ମଣ ଆମର କାର୍ଯ୍ୟ ହେଉଛି ଅଲଗା, ଆମେ ଯେଉଁମାନେ କୃଷି କ'ଣ କୃଷକମାନଙ୍କୁ କହିଲେ ସେ କହିବେ କୃଷି ବିଷୟରେ କହିବେ, କିନ୍ତୁ ବ୍ରାହ୍ମଣମାନେ କୃଷି ବିଷୟରେ କ'ଣ କହିବେ। ତେଣୁ କୃଷକମାନଙ୍କୁ କୁହାଗଲା ସବୁଠାରୁ ବୃଦ୍ଧ କୃଷକ ଯିଏ ଅଛି ତାକୁ ଡକାଗଲା, ସେ ରାଜ୍ୟରେ ସବୁଠାରୁ ବୃଦ୍ଧ କୃଷକ ଆସିଲା, ତାକୁ ଆଖିକି ଦୁଶୁନାହିଁ ଚାଲିପାରୁନାହିଁ, ଏଇଭଳି ଭାବରେ ଦୁଇଟା ବାଡ଼ି ଧରିକିରି ଆଶା ବାଡ଼ି ଧରିକି ଆସୁଛି ଏଇଭଳି ଭାବରେ। ତେଣୁ ରାଜା ତାଙ୍କୁ ପଚାରିଲେ ଏଭଳି ଶସ୍ୟକୁ ଦେଖିଛ ନା, ନା ଦେଖି ନା ମୋର ବାପା ଦେଖିଯାଇ ପାରନ୍ତି, ହଁ ତୁମର ବାପା ଅଛନ୍ତି ନା, ହଁ ଅଛନ୍ତି, ତାଙ୍କ ବାପାଙ୍କୁ ଡକାଗଲ, ତାଙ୍କ ବାପାଙ୍କର ଆଉ ପୁଅ ଅପେକ୍ଷା ଆଉ ଟିକେ ଅଧିକ ଶକ୍ତି ରହିଛି, ଅଧିକ ଶକ୍ତି ରହିଛି, ସେ ଗୋଟିଏ ବାଡ଼ି ଧରି ଆସିଲେ, ଇଏ ଦୁଇଟା ବାଡ଼ି ଧରି ଆସିଲେ, ସେ ଗୋଟିଏ ବାଡ଼ି ଧରିକି ଆସିଲେ। ତେଣୁ ତାଙ୍କୁ ପଚରାଗଲା, ସେ କହିଲା ନା ଏଇଟା ମୁଁ ନାହିଁ ମୋ ବାପା ଜାଣିଥାଇ ପାରନ୍ତି। ଯେତେବେଳେ ରାଜା ଶୁଣିଲେ ଆସୁଛନ୍ତି ତୁମର ବାପା ଆସୁଛନ୍ତି ନା, ହଁ ବାପା ଅଛନ୍ତି, ତାଙ୍କ ବାପାଙ୍କୁ ଯେତେବେଳେ ଡକାଗଲା ତାଙ୍କ ବାପା କୌଣସି ବାଡ଼ି ଫାଡ଼ି ନାହିଁ, ଟଙ୍କ 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 ହେଇ ଯୁବକ ଭଳିଆ ରହିଛନ୍ତି ଏଇଭଳି। ତେଣୁ ତାଙ୍କୁ ଯେତେବେଳେ ଦେଖାଗଲା ସେ କହିଲେ ହଁ ଏଇଟା ଆମ ସମୟରେ ହେଉଥିଲା, ନା କେଉଁଠି ହେଉଥିଲା ଏଇଟା ନା ସେ ସମୟରେ ଆମର ନଥିଲା ମାନେ ଇଏ କରାଯାଉନଥିଲା, ଏଇଟା ମୋର ସେଇଟା ତାର ଏଇସବୁ କିଛି ନଥିଲା, ହିସାବ ଆସ୍ୟମ ଇଦମ ସବୁକିଛି ଭଗବାନଙ୍କର, ଯାହାର ଯେତିକି ଦରକାର ଥିଲା ସେ ସେତିକି ଅନୁସାରେ ଚାଷ କରୁଥିଲେ, ଏଇଭଳି ଭାବରେ ଫଳୁଥିଲା, ଏଇଭଳି ଭାବେ ଗ୍ରେଣ ହେଉଥିଲା। ତେଣୁ ଏଇଟା କହିବାର ଉଦ୍ଦେଶ୍ୟ ଥିଲା ଯେ ଭଗବାନ ଯଦି ଚାହିଁବେ ଭୌତିକ ଜଗତରେ ଯେତେ ଜୀବ ଅଛନ୍ତି ସମସ୍ତଙ୍କର ଆବଶ୍ୟକତା ପୂରଣ ହୋଇପାରିବ, ଏଭଳି ଭାବରେ ସବୁ ରହିଛି, କିନ୍ତୁ ଏହିସବୁ ହେଉନାହିଁ କାହିଁକି ନା ଯେହେତୁ ସେମାନେ ଠିକ୍ ଭାବରେ ଧର୍ମନୀତି ଅନୁସାରେ ଜୀବନଯାପନ କରୁନାହାନ୍ତି। ଗୋରକ୍ଷାଟା ପ୍ରାଇମେରୀ ଇମ୍ପୋର୍ଟାନ୍ସ ରହିଛି, ପ୍ରାଥମିକ ଆବଶ୍ୟକତା ରହିଛି ଗୋରକ୍ଷା, କିନ୍ତୁ ସେଇଟା କେହି ପଚାରୁନାହାନ୍ତି, ସେଇଟା କେହି ବୁଝୁନାହାନ୍ତି। ମହାତ୍ମା ଗାନ୍ଧୀ ଯେତେବେଳେ ଆସିଲେ ତାଙ୍କୁ କୁହାଗଲା ଯେ ଏ ଯେଉଁ ଆପଣ ଆପଣଙ୍କର ତ ନେତା ରହିଛନ୍ତି ଆପଣ କଥା ସମସ୍ତେ ଶୁଣିବେ, ଆପଣ ଏଇଟା ବନ୍ଦ କରନ୍ତୁ, ଗୋହତ୍ୟାକୁ ବନ୍ଦ କରନ୍ତୁ, କିନ୍ତୁ ସେ କହିଲେ ଯେ କେଉଁ ଧର୍ମର କ'ଣ ଅଛି, ଆମେ କେମିତି ସେଇଟା କ'ଣ କହିବା, କେଉଁ ଧର୍ମର ଅଛି ଗୋହତ୍ୟା କରିବା ପାଇଁ ରହିଛି ତାଙ୍କର। ସେ ପ୍ରକୃତରେ ଧର୍ମ କଥା ଜାଣିନଥିଲେ। ଏଇ କଥା, ଏଇ ପ୍ରସଙ୍ଗରେ ଆମ କଥା ଆସେ ମହାପ୍ରଭୁଙ୍କ କଥା, ଚୈତନ୍ୟ ମହାପ୍ରଭୁଙ୍କ କଥା। ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଥିଲେ, ସେହି ସମୟରେ ମୁସଲମାନଙ୍କର ରାଜତ୍ୱ ଥିଲା। ମୁସଲମାନ ଯେତେବେଳେ ଭଗବାନ ଚୈତନ୍ୟ ମହାପ୍ରଭୁ ହରେକୃଷ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 କୀର୍ତ୍ତନ ଆରମ୍ଭ କରିଥିଲେ। ସେହି ସମୟରେ କାଜୀ ଯିଏ ଥିଲେ, ତାଙ୍କର ସବୁ ଖୋଳ ଭଙ୍ଗାଭଙ୍ଗ କରିଦେଇଥିଲେ, ଭଙ୍ଗାଭଙ୍ଗ କରିଦେଇଥିଲେ। ତେଣୁ ତାପରେ ମହାପ୍ରଭୁ ଯାଇକରି ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ। ଗୋଟେ ଦିନ ସନ୍ଧ୍ୟାବେଳେ ସବୁ ଲକ୍ଷ ଲକ୍ଷ ସବୁ ଭକ୍ତମାନେ ଯାଇକରି ମଶାଲ ଧରିକିରି ତାଙ୍କ ଘର ପାଖରେ ଯାଇ ପହଞ୍ଚିଗଲେ ମହାମନ୍ତ୍ର କୀର୍ତ୍ତନ କରିକରିକିରି। ତେଣୁ ଏଇଟା ଦେଖି କାଜୀ ଡରିଗଲେ। ତାପରେ ସେ କହିଲା, ଆଜ୍ଞା ମୁଁ ତୁମର ମାମୁଁ ହେବି, ହିସାବରେ ମୁଁ ତୁମର ମାମୁଁ ହେବି, ତୁମର ଭଣଜା ହେବ। ଏଇଭଳି ଭାବରେ ଯେମିତି କୃଷ୍ଣ ଭଣଜା ହେଇଥିଲେ, କଂସ ମାମୁଁ ହେଇଥିଲେ, ସେଇଭଳି ଭାବରେ ଯଦି ସେ ହିସାବ କଲେ, ହିସାବରେ ସବୁ ଆସିଲା। ତେଣୁ ସେ କହିଲେ, ମୁଁ ତୁମ ଘରକୁ ଆସିଛି, ତୁମେ ଯାଇ ଲୁଚିକିରି ବସିଛ। ତାଙ୍କ ଭିତରେ ଆଲୋଚନା ହେଲା, ଆଲୋଚନା ହେଲା। ସେ କହିଲେ, ତୁମେ ତୁମର କି ଧର୍ମ ଏଇଟା, ତୁମେ ପିତାମାତାଙ୍କୁ ମାରି ଖାଉଛ, ତୁମର ଏଇଟା କି ଧର୍ମ ଏଇଟା। ଯେତେବେଳେ କାଜି ଶୁଣିଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ, କ'ଣ ପିତାମାତାଙ୍କୁ ମାରି ଖାଉଛୁ ଆମେ, ନା ଗାଭୀ, ଗାଭୀ ହେଉଛି ମା, ଗୋଦୁଗ୍ଧରେ ଆମେ ପାନ କରୁଛେ ମା ଭଳି ସେ, ଏବଂ ଯେଉଁ ରହିଛି ବୃଷଭ ବା ଯେଉଁ ଗୋରୁ ରହିଛନ୍ତି, ସେମାନେ ହଳରେ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି, ତେଣୁ ସେମାନେ ଆମର ପିତା ଭଳି। ତେଣୁ ପିତାମାତାଙ୍କୁ ତୁମେ ମାରି ଖାଉଛ, ଏ କି ଧର୍ମ ତୁମର। ତେଣୁ ସିଏ କହିଲେ, ଆପଣଙ୍କର ବେଦରେ ତ ରହିଛି ଗୋବଧ ଗୋମେଧ ଯଜ୍ଞ ରହିଛି, ବେଦରେ ରହିଛି ଗୋମେଧ ଗୋହତ୍ୟା ପାଇଁ ଯଜ୍ଞରେ ବଳି ଦିଆଯାଉଛି ଗାଭୀଙ୍କୁ, ଆପଣ ବେଦରେ ତ ରହିଛି, ଆଉ ଆପଣ କେମିତି ଆମକୁ କହୁଛନ୍ତି। ତେଣୁ ମହାପ୍ରଭୁ କହିଲେ, ବେଦରେ ଯେଉଁ ଗୋମେଧ ଯଜ୍ଞ ରହିଛି, ତାର ଅର୍ଥ ହେଉଛି କ'ଣ ନା, ଯେଉଁ ବଳି ଦିଆଯାଉଥିଲା ସେହି ସମୟରେ, ଯେଉଁ ବଳି ଦିଆହେଲା ଗୋଟେ ବୃଦ୍ଧ ଜରଦ୍ଗବ ଗାଭୀ ଗୋଟେ ପଶୁକୁ ପ୍ରଦାନ କରାଗଲେ, ଯଜ୍ଞରେ ପ୍ରଦାନ କରୁଥିଲା ବେଳେ ସେ ଗୋଟେ କ'ଣ ଯୁବକ ଶରୀର ପ୍ରାପ୍ତ ହୋଇକି ଆସୁଥିଲେ। ଏ ଯେଉଁ ଯଜ୍ଞରେ ଯେଉଁ କରାଯାଉଥିଲା, ଏ ମନ୍ତ୍ରର ପରୀକ୍ଷା କରାଯାଉଥିଲା, ଠିକ୍ ମନ୍ତ୍ର ଉଚ୍ଚାରଣ ହେଉଛି କି ନାହିଁ ପରୀକ୍ଷା କରାଯାଉଥିଲା। ଏଇଭଳି ଭାବରେ ଗୋଟେ ଜରଦ୍ଗବ ଗାଭୀକୁ ଯଦି ପ୍ରଦାନ କରାଗଲା, ସେ ଗୋଟେ ପୁଣି ଗୋଟେ ଯୁବତୀ ଗାଭୀ ରୂପରେ ଆସିକି ଆସୁଥିଲେ, ଲମ୍ଫ ପ୍ରଦାନ କରି ଆସୁଥିଲେ ଯଜ୍ଞ ଭିତରୁ। ଏଇଥିରୁ ଆମେ ଜାଣିବା ଏ ମନ୍ତ୍ରର କିଭଳି ଭାବରେ ଶକ୍ତି ରହିଛି। କିନ୍ତୁ ସେତେବେଳେ ସେଇଭଳି ଭାବରେ ତ ହେଉଥିଲା ଯଜ୍ଞ, ଏଇଟା ତା'ର ବଧ ହେଉନଥିଲା, ବରଂ ତା'ର ଉପକାର କରାଯାଉଥିଲା। ଯଦି ଆମର ବର୍ତ୍ତମାନ କହିବା, ଯେତେ ବୃଦ୍ଧ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ସବୁ ଆମେ ଯୁବକ କରିଦେବୁ, ଯୁବକ କରିଦେବୁ, ତା'ର ସବୁ ଲାଇନ୍ ଲାଗିବ, ବିରାଟ ବଡ଼ ଲାଇନ୍ ଲାଗିବ। ଭଗବାନ କୃଷ୍ଣଙ୍କର ଲୀଳା ଚାଲିଥିଲା ମଥୁରାରେ, ଏତେ ସୁନ୍ଦର ରୂପ ରହିଛି ଭଗବାନଙ୍କର। ମଥୁରାର ଯେଉଁ ବୁଢ଼ା ବୁଢ଼ୀମାନେ ସବୁ ଥିଲେ, ସବୁ ଭଗବାନ ରୂପକୁ ଦେଖି ସବୁ ଯୁବକ ହେଇଯାଇଥିଲେ, ଯୁବକ ଯୁବତୀ ହେଇଯାଇଥିଲେ, ଭାଗବତମାନେ ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ୟା ଦ୍ୱାରା ଗାଭୀମାନଙ୍କର ଅପକାର ହେଉନଥିଲା, ଉପକାର ହେଉଥିଲା, ସେ ଗୋଟେ ନୂତନ ଶରୀର ପ୍ରାପ୍ତ ହେଉଥିଲେ। କିନ୍ତୁ ଆସ୍ତେ ଆସ୍ତେ ଇଏ ଯେଉଁ କ'ଣ ବର୍ତ୍ତମାନ ସମୟର ପରିବର୍ତ୍ତନ ହୋଇଥିବାରୁ, ଆଉ ସେସବୁ ଯଜ୍ଞକୁ ବନ୍ଦ କରାଯାଇଛି। ଏ ବର୍ଣ୍ଣନା କରାଯାଇଛି ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି। ଅନ୍ୟ ଯୁଗରେ ସେସବୁ ଯଜ୍ଞ ହେଉଥିଲା, କଳି ଯୁଗରେ ସେ ଯଜ୍ଞକୁ ନିଷେଧ କରାଯାଇଛି। କ'ଣ କ'ଣ ନା, ଅଶ୍ୱମେଧ ଗବାଲମ୍ବ୍ୟମ ସନ୍ୟାସ ଫଳ ପୈତୃକମ ଦେବରେଣ ସୁତୋତ୍ପତ୍ତି କଳୌ ପଞ୍ଚ ବିବର୍ଜେ। ଅଶ୍ୱମେଧ ଯଜ୍ଞ ଗୋଟେ ଥିଲା, ଅଶ୍ୱକୁ ବଳି ଦିଆଯାଉଥିଲା, ଗାଭୀ ଗୋମେଧ ଯଜ୍ଞ ବି ଥିଲା, ଗାଭୀ ପ୍ରଦାନ କରାଯାଉଥିଲା। ଅଶ୍ୱମେଧ ଗବାଲମ୍ବ୍ୟମ ସନ୍ୟାସ ଆଗରୁ ଯେଉଁ ସନ୍ୟାସ ଗ୍ରହଣ କରୁଥିଲେ କର୍ମସନ୍ୟାସ, ତେଣୁ ସେଇଟା ମଧ୍ୟ କଳି ଯୁଗରେ ବର୍ଜନ କରାଯାଇଛି। ଫଳ ପୈତୃକମ, ଫଳ ପୈତୃକମ କହିଲେ ପିତୃ ଶ୍ରାଦ୍ଧରେ ମାଂସ ତର୍ପଣ କରିବା, ଏଇଟା ଫଳ ପୈତୃକମ। ଏବଂ ଦେବରେଣ ସୁତୋତ୍ପତ୍ତି, ଯଦି ସ୍ୱାମୀ ମୃତ୍ୟୁବରଣ କଲେ ତାଙ୍କର ଭାଇଙ୍କ ସଙ୍ଗ କରିକି ସନ୍ତାନ ଉତ୍ପନ୍ନ କରିବା, ଏ ଦେବରେଣ ସୁତୋତ୍ପତ୍ତି, ଏ ଅନ୍ୟ ଯୁଗରେ ଥିଲା, କିନ୍ତୁ କଳି ଯୁଗରେ ସେସବୁ ବର୍ଜନ କରାଯାଇଛି। କଳୌ ପଞ୍ଚ ବିବର୍ଜେତ, ଏ ପାଞ୍ଚଟି ଯଜ୍ଞକୁ ବର୍ଜନ କରାଯାଇଛି। ତେଣୁ କଳି ଯୁଗରେ ଏକମାତ୍ର ଯଜ୍ଞ ହେଉଛି ଭଗବାନ ନାମ, संकीर्तन यज्ञ। हरे कृष्णा 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 हरे हरे, हरे राम राम राम। तेणु गाभी मान को जेहेतु सुरक्षा प्रदान करा जाऊ नाही, तेणु प्रजा मानकर मंगल हो पार ना। विभिन्न प्रकार सब यही भाव में सब जो करोना इत्यादि सब हम, विभिन्न प्रकार युद्ध हम, यू हम। कारण गाभी जो नियम अनुसार गाभी मान को सुरक्षा प्रदान करने कथा। प्रभुपाद महाराज कहती गाभी जे खाऊ खातु, आम किसी मना करनु, किंतु तुम अपेक्षा कर गाभी जमीदारी से मृत्युवरण कर, मृत्युवरण कर से तुम से तार मस को खाओ, तुम काटिकी कहीं खाऊ, काटिक कहीं खाऊ, सेटा आम ऑब्जेक्शन। प्रभुपाद महाराज कहते गाई खाओ, मृत्युवरण कर गाभी नेचुरल, आम सब गाभी मान सब मृत्युवरण कर समाज दौचु रही। तेणु यही भाव जदि हाँ तो समाज प्रकृत मंगल हाँ। किंतु कलि युगरे केतज धर्म अनुसार कार्य करेंगे, धर्मर ग्लानी हो, धर्म आस्ते आस्ते ग्लानी हो, चारि पाद रु तीन पाद नष्ट हो जाए, गोटे पाद रही से पादटी नष्ट हो। तेणु से भगवान कलिकी आसवे, कलिकी संबलपुर आसवे, कलिकी आसवे म्लेच्छ निभ करेंगे, म्लेच्छ निभ निधने कलयसी करवाण धूमकेतु मीव किमपि कराण केशव ध्रुत कलिकी शरीर जय जगदीश हरे हत्याग। तापर सत्यजुग आरंभ हे। तेणु यही भाव में आमर कथा कोई विश्राम दुई मिनट भगवान नाम कीर्तन करी।